नमो विष्णुपदाय कृष्णपृष्ठाय भूतले श्रीमद्भक्तिचारु स्वामिनिति नामिने नमो विष्णुपदाय कृष्णपृष्ठाय भूतले श्रीमद्गौरगोविन्दस्वामिनिति नामिने नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने नमस्ते सारस्वतीदेवे गौरवाणी प्रचारिणि निर्विशेषशून्यवादी पाश्चात्यदेशतारिणि जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवाचार्य श्री गौर भक्त वृंद हरे कृष्ण 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 हरे 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 राम 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 हरे हरे। सर्वप्रथमे पूज्यपाद भक्तिचार्य स्वामी महाराज चरण कमल रे प्रणति निवेदन पूर्वक संस्थार संस्थापक आचार्य श्रील प्रभुपाल जी महाराज चरण कमल वरिष्ठ वैष्णव एवं वैष्णव मान चरण कमल मोर प्रणति जी महाराज आज शुभ तिरुभाव तिथि प्रभुपाद महाराज प्रणतिर शेष पदाटा मोर मन था सब ଯେତେବେଳେ ମହାରାଜ ଏଠିକି ଆସିନଥିଲେ ବି ମୁଁ ଜାଣିଥିଲି ସେଇଟା କାରଣ ମୁଁ ଯେତେବେଳେ ମାୟାପୁରରେ ରହୁଥିଲି ମୋର ପ୍ରାୟତଃ ସବୁ ସମୟ ସେବାରେ ଯାଏ ମୁଁ କେବଳ ଏଫ୍ଏମ୍ରେ କ୍ଲାସ୍ ଶୁଣେ ମହାରାଜ ଯେତେବେଳେ ଆସନ୍ତି ମୁଁ ଆଉ ତ ଯାଇପାରେନି ଲେବର୍ମାନେ ଥାନ୍ତି ମୋର ଆଜି ପର୍ଯ୍ୟନ୍ତ ମନରେ ଅଛି ସେ କ୍ଲାସ୍ଟି ବେଙ୍ଗଲୀରେ ମହାରାଜ କୁହନ୍ତି ଆଉ ମୁଁ ବେଙ୍ଗଲୀ ପୁରା ଫ୍ଲୁଏଣ୍ଟଲି ବୁଝିପାରେ ଯେତେବେଳେ କହୁଥିଲି ବହୁତ ସୁନ୍ଦର ବେଙ୍ଗଲୀ କାରଣ ରହୁଥିଲି ସେଠି କେତୋଟି ଜିନିଷ କାରଣ ସାଧୁଙ୍କୁ ନିଜ ଚକ୍ଷୁରେ ଦେଖାଯାଏ ନା ସାଧୁଙ୍କୁ ଶାସ୍ତ୍ର ଚକ୍ଷୁରେ ବି ଦେଖାଯାଏ ନା କାରଣ ଯେତେବେଳେ ଆମର ଯେଭଳି ଭିଜନ ଆମର ଯେଭଳି ଷ୍ଟାଣ୍ଡ ଶାସ୍ତ୍ରଟା ଆମକୁ ସେଇଭଳି ଦେଖା ହବ ଆମେ ଯଦି ରଜଗୁଣ ଲୋକ ଶାସ୍ତ୍ରରେ ଆମର ରଜଗୁଣ ବୃଦ୍ଧି ଆସିବ ସାଧୁଙ୍କୁ ସାଧୁ ଚକ୍ଷୁରେ ଦେଖିବାକୁ ପଡ଼େ ଯେମିତି ଆମେ ପ୍ରଭୁପାଦଙ୍କୁ ଦେଖିବାକୁ ହେଲେ ଆମେ ଯେତେ ପ୍ରକାର ପ୍ରଭୁପାଦଙ୍କ ବିଷୟରେ ଜାଣିଛେ ସେଟା ଠିକ୍ ନୁହେଁ ସେଟା ଆମର ବିଚାର ପ୍ରଭୁପାଦଙ୍କୁ ଦେଖିବାକୁ ହେଲେ ପ୍ରଭୁପାଦଙ୍କୁ ଯିଏ ଜାଣିଛନ୍ତି ପ୍ରଭୁପାଦଙ୍କ ଶିଷ୍ୟମାନଙ୍କ ଦୃଷ୍ଟିରୁ ଆମକୁ ଦେଖିବାକୁ ପଡ଼ିବ ଗୁରୁ ଦର୍ଶନ ଏମିତି ହୁଏନି ଗୁରୁ ଦର୍ଶନ ବୁଦ୍ଧିରେ ହୁଏନି ଶାସ୍ତ୍ର ଦ୍ୱାରା ହୁଏନି ସେଥିପାଇଁ ଗୁରୁଦେବ କୁହନ୍ତି ଗୁରୁ କୃପାରେ ଗୁରୁ ଦର୍ଶନ ହୁଏ ମହାରାଜଙ୍କ ସେ ଯେଉଁ କଥା ମୋର ଆଜି ପର୍ଯ୍ୟନ୍ତ ମନେ ଅଛି ପ୍ରଥମ ପ୍ରବଚନ ମୁଁ ଶୁଣିଥିଲି ମହାରାଜଙ୍କ ପାଖରୁ ବେଙ୍ଗଲୀରେ ମହାରାଜ ବେଙ୍ଗଲୀରେ ଦିଅନ୍ତି ପ୍ରଭୁପାଦଗତ ପ୍ରାଣ ବହୁତ ସମ୍ଭ୍ରାନ୍ତ ପରିବାରରେ ଆସିଥିଲେ ଆଚାର କୁଲମାଖ୍ୟାତି ଦେଶମାଖ୍ୟାତି ଭାଷଣ ସମ୍ଭ୍ରାନ୍ତ ବଂଶର ବହୁତ ଉଚ୍ଚ ଶିକ୍ଷିତ କିନ୍ତୁ ପ୍ରଭୁପାଦଙ୍କର ଏତେ ଗୋଟେ ଚୁମ୍ବକୀୟ ଶକ୍ତି ଥିଲା ଯାହାକୁ ଇଂଲିଶରେ କୁହନ୍ତି ଜେନୁଇନ୍ ପର୍ସନ ଜେନୁଇନ୍ ପର୍ସନାଲିଟିଜ୍ ତୁମେ ଦେଖ ରାଜନୈତିକ ନେତାମାନଙ୍କୁ ଯେଉଁମାନେ ଆଜି ଭାରତବର୍ଷରେ ବଡ଼ ବଡ଼ ଆକର୍ଷଣୀୟ ନେତା ସାଜିଛନ୍ତି ସେମାନଙ୍କର ପର୍ସନାଲିଟି ଅଛି ବ୍ୟକ୍ତିତ୍ୱ ରହିଛି କ'ଣ ବ୍ୟକ୍ତିତ୍ୱ ରହିଛି ସମାଜକୁ ତ୍ୟାଗ କରିବା ସମାଜ ପାଇଁ କିଛି ଦବା ଏଇଟା ତାଙ୍କର ବ୍ୟକ୍ତିତ୍ୱ ସେଥିପାଇଁ ସେମାନେ ବହୁତ ଜଗତର ବହୁତ ବଡ଼ ବଡ଼ ଲୋକଙ୍କୁ ଆକର୍ଷଣ କରିପାରୁଛନ୍ତି ସେଭଳି ପ୍ରଭୁପାଦଙ୍କର ବ୍ୟକ୍ତିତ୍ୱ ଥିଲା ସେ ଜଣେ ସମର୍ପିତ ଆତ୍ମା ତାଙ୍କୁ ଯିଏ ଦେଖୁଥିଲେ ଆରେ 70 ବର୍ଷ ବୟସରେ ଜଣେ ଇଣ୍ଡିଆନ ଲୋକ ଏତେ ସ୍ପିରିଟେଡ୍ ସେଠି ଇଞ୍ଜେକ୍ଟେଡ୍ ଗୋଟେ ଇଂଲିଶର ୱାର୍ଡ ଅଛି ମୁଁ ଏତେ ଏକ୍ସପର୍ଟ ଇଂଲିଶ ପର୍ସନ୍ ନୁହେଁ କିନ୍ତୁ ମୋତେ ଭଲ ଲାଗେ ପ୍ରଭୁପାଦଙ୍କ ଇଂଲିଶ ମୁଁ କେବଳ ଇଂଲିଶ ଶିଖିଛି ପ୍ରଭୁପାଦଙ୍କ ବହି ପଢି ପଢି କାରଣ ସେ ୱାର୍ଡ ଗୁଡ଼ିକ ମୋ ହାର୍ଟକୁ ଟଚ୍ କରେ ଇଞ୍ଜେକ୍ଟେଡ୍ ପ୍ରଭୁପାଦଙ୍କ ପାଖକୁ ଯିଏ ଯାଉଥିଲେ ସେ ଗୋଟେ ଏମିତି ଇଞ୍ଜେକ୍ଟେଡ୍ କରିଦେଉଥିଲୁ ତାଙ୍କ ଇମ୍ପ୍ରେସନ୍ସଟାକୁ ସାଙ୍ଗେ ସେ ଲୋକଟା ଯେମିତି ଶ୍ରୀପାଦ ମହାରାଜ ଆମର ସୁଖସ୍ୱାମୀ ମହାରାଜ ଗୋପାଳ କୃଷ୍ଣ ମହାରାଜ ଏସବୁ ବିଦେଶରେ ପାଠ ପଢୁଥିଲେ ଇଣ୍ଡିଆରେ କି ପାଠ ପଢୁନଥିଲେ ବିଦେଶକୁ ସେତେବେଳେ କେଉଁ ଲୋକମାନେ ଯାଉଥିଲେ ସ୍କଲାରସିପ୍ରେ ଯାଉଥିଲେ ବି କେୟାରଫୁଲ୍ ବର୍ତ୍ତମାନ ପଇସା ଦ୍ୱାରା ତୁମେ ଯାଉଛ ବିଦେଶକୁ ସେତେବେଳେ ସ୍କଲାରସିପ୍ରେ ଯାଉଥିଲେ ଆଉ ବହୁତ PhD ହୋଲ୍ଡର ମାନଙ୍କର ଆପ୍ରୁଭାଲରେ ସେମାନେ ସବୁ ବିଦେଶ ଯାଉଥିଲେ କାରଣ ସେମାନେ ବହୁତ ସ୍କଲାରସିପ୍ ବିଦେଶରେ ଗଲା ପରେ କିନ୍ତୁ ପ୍ରଭୁପାଦଙ୍କର ଯେଉଁ ଥିଲା ଶକ୍ତିଟା କାହିଁକି ମୁଁ ଏ କଥାଟି କହୁଛି ନା ସେମାନେ ଆପଣ ଆଜି ବି ଦେଖନ୍ତୁ ଯେତେବେଳେ ପ୍ରଭୁ ମହାରାଜମାନଙ୍କ କଥା ଆମେ ଶାସ୍ତ୍ରରୁ କହିଦେଇପାରିବା ଶାସ୍ତ୍ରଟା ପଢ଼ିଦେବା ଶାସ୍ତ୍ରରୁ କହିଦେଇପାରିବା କିନ୍ତୁ ପ୍ରଭୁପାଦଙ୍କ ଶିଷ୍ୟମାନେ ସବୁବେଳେ ପ୍ରଭୁପାଦଙ୍କ ଜିନିଷ କୁହନ୍ତି। କାହିଁକି କୁହନ୍ତି ନା, ସେମାନେ ଦେଖିଛନ୍ତି ପ୍ରଭୁପାଦ ଯୋଉଟା କହୁଛନ୍ତି ସେଟା ଶାସ୍ତ୍ରକୁ ମନ୍ଥନ କରି ଗୋଟେ ଜିଷ୍ଟ ଜିନିଷ କହୁଛନ୍ତି। ଯେମିତି ଆଜି ମହାରାଜ ଗୋଟେ କଥା କହୁଥିଲେ, ଦେଖନ୍ତୁ ଆମେ ସବୁ ଗାର୍ବେଜକୁ ୟୁଜ୍ କରୁଛେ, ଏଇଟା କୋଉ ଶାସ୍ତ୍ର ତୁମେ ପାଇବେନି। କିନ୍ତୁ ସେଇଟା ମୋଷ୍ଟ ଏକ୍ସପେନ୍ସିଭ ଜିନିଷ ବର୍ତ୍ତମାନ, ଯେମିତି ଅଏଲ ମହାରାଜ କହୁଛନ୍ତି ସେଟା ଗାର୍ବେଜ, ଭଗବାନ ସବୁ ତୟ ରଖିଛନ୍ତି। ୟୁ କ୍ୟାନ୍ ନଟ୍ ଫାଇଣ୍ଡ ଇନ୍ ଏନ୍ ଶାସ୍ତ୍ର, ଏଇଟାକୁ ଶାସ୍ତ୍ର ପାଇବେନି, ଏଇଟା ପ୍ରଭୁପାଦଙ୍କର କୃପା। ସବୁ ଶାସ୍ତ୍ର ନଥାଏ, ସାଧୁ ପାଖରେ କିଛି ଥାଏ। ଏଇଟା ଉପରେ ସମ୍ପତ୍ତି ଅଛି ନା, ସାଧୁ ତା ଜୀବନଟା କୃଷ୍ଣଙ୍କୁ ଦେଇଛି, ସେ ଗୁରୁଙ୍କୁ ଦେଇଛି, ତା ପାଖରେ କିଛି ସମ୍ପତ୍ତି ରହିଛି, ତା ପାଖରେ କିଛି ଏକ୍ସପିରିଏନ୍ସ ରହିଛି, ସେଇଟା ଜାଣିବାକୁ ହେଲେ ତାଙ୍କର କୃପା ଦରକାର। ପ୍ରଭୁପାଦଙ୍କ ଶିଷ୍ୟମାନଙ୍କର ମତେ ଭୟ ଲାଗେ, ସେମିତି କାହା ସାଙ୍ଗରେ ତମକୁ ମିଶିନି, କିନ୍ତୁ ପ୍ରଭୁ ମହାରାଜଙ୍କୁ ଜଣେ ପ୍ରଶ୍ନ କରିଥିଲେ ଜଣେ ମାତାଜୀ, କାରଣ ମହାରାଜ ସେଦିନ ଓମ୍ୟାନ ଉପରେ କ୍ଲାସ୍ ଦେଉଥିଲେ, ନାରୀ ଉପରେ କ୍ଲାସ୍ ଦେଉଥିଲେ, ଆଉ ମହାରାଜଙ୍କର କଥା ବହୁତ ସୁନ୍ଦର ପାଲାଟେବୁଲ, ବହୁତ ସବୁବେଳେ ହସି ହସି କଥା କହିବେ, ଆଉ ଯାହାକୁ ଦେଖିବେ ମଥା ହଲେଇବେ ସମସ୍ତଙ୍କୁ, ଭକ୍ତି ଚାରୁ ବହୁତ ସୁନ୍ଦର ତାଙ୍କର। ପ୍ରଭୁବାଜୀ ମହାରାଜ ବହୁତ, ଆଉ ବେଙ୍ଗଲ ପ୍ରଭୁବାଜୀ ମହାରାଜ ତାଙ୍କ ସାର କଥା କୁହନ୍ତି, ଯେତେ ଲେକ୍ଚର ଶୁଣିଛି, ଏବେ ଶୁଣିଥିଲି ଲାଷ୍ଟ ଲେକ୍ଚର, ଆଉ ଗୁରୁଦେବ ଯାଇଛନ୍ତି, ଆଉ ପ୍ରସାଦ ନେଇକି ଯାଇଛନ୍ତି, ଚାରୁ ମହାରାଜ ସେବକ ଅଛନ୍ତି, ଚାରୁ ମହାରାଜ ବେଙ୍ଗଲରେ କହୁଛନ୍ତି କେତେ ସୁନ୍ଦର ପ୍ରଭୁପାଦ ପ୍ରସାଦ ନେବେ, ବେଙ୍ଗଲୀ ବେଙ୍ଗଲୀ ମହାପ୍ରଭୁ ଭାଷା ନା, ଆଉ ସେମାନେ ପ୍ରଭୁପାଦଙ୍କୁ ଏମିତି ଡାକନ୍ତି ଏତେ ସ୍ନେହରେ, ଗୁରୁଦେବ ପ୍ରସାଦ ନେଇକି ଯାଇଛନ୍ତି, ଆଉ ଗୁରୁଦେବ ଇଂଲିଶରେ କହୁଛନ୍ତି, ପ୍ରଭୁପାଦ ଆଇ ବ୍ରଟ ସମ ଜଗନ୍ନାଥ ପ୍ରସାଦ, ମହାରାଜ ସେଠି ଅଛନ୍ତି, ମହାରାଜ ସେବକ ଥିଲେ। ଆଉ କାହିଁକି ମୁଁ କହୁଛି, ଆମେ ବି ପାଠ ପ୍ରବଚନ କରୁଛୁ, ଆମେ ବି ଶାସ୍ତ୍ର ଜାଣିଛୁ, ସାଧୁଙ୍କର ସବୁବେଳେ ଗୋଟେ ସମ୍ପତ୍ତି ରହିଛି, ସେଇଟାକୁ ସେଇଟା ନିଜ ନିଜର ସମ୍ପତ୍ତି, ନିଜର ସମର୍ପଣ, ନିଜର ଗୁରୁଙ୍କର କୃପା। କେହି ଶୁଣିକି ପଢ଼ିକି କହିଲେ ଠିକ ଅଛି, ସମୟ ଆମର ଭଗବାନ କଥାରେ ଯାଉଛି ଭଲ, କିନ୍ତୁ କୃପାରେ ଯେଉଁ ଜିନିଷ ମିଳେ ସେଇଟା ହବନି। ସାଧୁ ଶାସ୍ତ୍ର କୃପା, ସାଧୁର ବି କୃପା ଅଛି, ଶାସ୍ତ୍ର ବି କୃପା ଅଛି, ସେମାନେ ପ୍ରଭୁପାଦଙ୍କର କୃପା ଏମିତି ପାଇଥିଲେ, କାରଣ ସେମାନେ ଜାଣିଥିଲେ କୃଷ୍ଣଙ୍କର ନିଜ ଲୋକ। ପ୍ରଭୁପାଦ ବେଙ୍ଗଲ ସବୁବେଳେ ତ ଚାରୁ ମାନେ ସେମାନେ ପ୍ରଭୁପାଦ କଥା କୁହନ୍ତି, ସବୁ ବେଙ୍ଗଲରେ କୁହନ୍ତି, ବେଙ୍ଗଲରେ କୁହନ୍ତି, ଯେତେବେଳେ ସନ୍ୟାସ ଦେଉଛନ୍ତି ପୂଜ୍ୟପାଦ ଭକ୍ତି ଚୈତନ୍ୟ ସ୍ୱାମୀ ମହାରାଜ, ପ୍ରେମ ଭକ୍ତି ସ୍ୱାମୀ ମହାରାଜ, ଭକ୍ତିଚାରୁ ମହାରାଜ, ଗୋଟେ 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 ଦିନର ସନ୍ୟାସ ନେଉଛନ୍ତି। ମୁଁ ପଢ଼ୁଥିଲି ଥରେ ଗୋଟେ କନ୍ଭରସେସନ ଏମିତି, ମୋତେ ହେଲା ମୁଁ ପ୍ରଭୁପାଦ କନ୍ଭରସେସନ ଖୋଜେ, ତାଙ୍କ ଡିସିପ୍ଲିନଙ୍କର କନ୍ଭରସେସନ ବହୁତ ଭଲ ଲାଗେ, ସେଟା ଏବେ ତ ଆଉ ସମୟ ହେଉନି, ଫୋନ୍ ବି ଖୋଜେ ଯେତେବେଳେ ଫାଙ୍କା ମିଳେ ଖୋଜେ। 1977ରେ ବୃନ୍ଦାବନରେ ସନ୍ୟାସ ଦେଉଛନ୍ତି, ନାମ ଦେଉଛନ୍ତି, ଚାରୁ ମହାରାଜ ନାମ ଦେଉଛନ୍ତି, ପ୍ରଭୁପାଦ ବେଙ୍ଗଲରେ କହୁଛନ୍ତି, ଆଜ ଥେକେ ତୁମର ନାମ ହବେ ଭକ୍ତି ଚାରୁ ସ୍ୱାମୀ। ପ୍ରଭୁପାଦ ମହାରାଜଙ୍କ ସାଙ୍ଗେ ସବୁ ବେଙ୍ଗଲରେ କୁହନ୍ତି, କାହିଁକି ଏଇଟା ମଦର ଟଙ୍ଗ, ଆଉ ମହାରାଜଙ୍କର କଥା ଏତେ ସୁଇଟ, ଭଲ ଅଛେନ୍, କିରକମ ଅଛେନ୍, ବେଙ୍ଗଲରେ କୁହନ୍ତି, ଇଂଲିଶ ତ ଅଲଗା, ହିନ୍ଦୀ ତ ଅଲଗା, ବେଙ୍ଗଲ ଯେତେବେଳେ କୁହନ୍ତି ବହୁତ ସୁନ୍ଦର କୁହନ୍ତି, କାରଣ ଏଇଟା ଇଏ ହେଉଛି ତାଙ୍କର ବର୍ଣ୍ଣ ନେଚର, ବହୁତ ସୁନ୍ଦର ପରିଭାଷାରେ। ଆଉ ସେଠି ମହା ଗୁରୁଦେବ ଯେତେବେଳେ ଯାଇଛନ୍ତି ଜଗନ୍ନାଥ ପ୍ରସାଦ କଥା ପ୍ରଭୁପାଦଙ୍କୁ କହୁଛନ୍ତି, ପ୍ରଭୁପାଦ ଏକଟୁ ପ୍ରସାଦ ନେବେନ୍, ପ୍ରଭୁପାଦ ହଁ ଏକଟୁ ଏକଟୁ ଦିଏ, ମୋତେ ଅଳ୍ପ ଟିକେ ଦିଅ, ପ୍ରଭୁପାଦ ସେତେବେଳେ ଶିଖର ଅଛନ୍ତି, କିନ୍ତୁ ସେ ଏଭଳି ଜଣେ ସାଧୁ ଥିଲେ, ଲାଷ୍ଟ ଡେରେ ଲାଷ୍ଟ ଡେ ଜଷ୍ଟ ଦୁଇ ତିନି ଦିନ ପୂର୍ବରୁ ପଚାରୁଥିଲେ ଭୁବନେଶ୍ୱର କ'ଣ ହେଲା କନଷ୍ଟ୍ରକ୍ସନ, ତମଳ କୃଷ୍ଣ ମହାରାଜ ଆସିକି ପହଞ୍ଚନ୍ତି, କାରଣ ପ୍ରଭୁପାଦ କହୁଛନ୍ତି ନାଇଁ ମୁଁ ବର୍ତ୍ତମାନ ପ୍ରସ୍ତୁତ ଯିବି ନା, ମୁଁ ସ୍ୱର ଛାଡ଼ିବି, ତମଳ କୃଷ୍ଣ ମହାରାଜ କହୁଛନ୍ତି ନାଇଁ ଆମେ ପ୍ରଭୁପାଦଙ୍କୁ ଛାଡ଼ିବାନି, ଆମେ କହିବା ପ୍ରଭୁପାଦ କେତେ ଦିନ ରୁହନ୍ତୁ, ସେ ଚାରୁ ମହାରାଜଙ୍କୁ ପଠେଇ, କାରଣ ଚାରୁ ମହାରାଜ ମହାରାଜଙ୍କର ଗୋଟେ ଭଲ କର୍ମୀ ଜ୍ଞାନୀ ଯୋଗୀ ନିଜ ପାଇଁ ଆମ ସ୍ଥିତିଟାକୁ କେମିତି ଆମେ ସୁଦୃଢ଼ କରିବା। କିନ୍ତୁ ପ୍ରଭୁପାଦଙ୍କ ଶିଷ୍ୟ ପାଖରେ ମୁଁ ଦେଖିଛି, ଏବେ ଗୋଟେ ଗୋଡ଼ି ଆର୍ଟିକିଲ୍ ପଢ଼ୁଥିଲି, ମୁଁ ଭକ୍ତି ଠାକୁରଙ୍କର ଆର୍ଟିକିଲ୍ ପଢ଼ୁଥିଲି, ମୋତେ ସେଇଟା ପୁରା ଏତେ ହାର୍ଟ ଟଚ୍ କଲା, ମୁଁ ସେଇଟା ପ୍ରଭୁପାଦଙ୍କୁ ଆରି ପ୍ରଭୁପାଦଙ୍କ ଶିଷ୍ୟମାନେ ସେୟା ଆଉ ସେଠି ଭକ୍ତି ସାଇନ୍ ସଂସ୍ଥାକୁ ଲେଖୁଛନ୍ତି, ମୋର ପ୍ରତିଷ୍ଠିତ ଗୌଡ଼ିଆ ମଠମାନେ ଗୁରୁଙ୍କର ପ୍ରତିଷ୍ଠିତ ଆଶ୍ରମ ଗୁରୁଙ୍କ ଶରୀର ଠାରୁ ଅଭିନ୍ନ। ଇନଷ୍ଟିଚ୍ୟୁସନ୍ ଇଜ୍ ନଟ୍ ଡିଫରେଣ୍ଟ ଫ୍ରମ୍ ଗୁରୁ। ଏଇଟା ପ୍ରଭୁପଦିନ ଶିଶୁମାନଙ୍କର ଅଛି। ଆଉ ଆମେମାନେ କ'ଣ ରହିଛେ? ଆମେମାନେ କୀଟ ଭଳିଆ, ଆମେ ତାଙ୍କ ଘରେ ରହୁଛେ, ଆମେ ଇନଷ୍ଟିଚ୍ୟୁସନ୍ ଚିନ୍ତା କରୁନି। କିନ୍ତୁ ପ୍ରଭୁପଦିନ ଶିଷ୍ୟମାନେ, ବିଶେଷ କରି ମୁଁ ଚାରୁମାଜଙ୍କ ଦେଖିଛି, କାରଣ ମୁଁ ଆପଣଙ୍କୁ ସବୁ କଥା ଖୋଲାରେ କହିପାରିବିନି, କାରଣ ଆମେ ଯେହେତୁ ସନ୍ୟାସୀ ଅଛୁ, ଆମ ପାଖରେ ସବୁ ଲେଟର ଆସେ ଜିବିସିରୁ, ଜିବିସିରେ କ'ଣ ଡିସ୍କସନ୍ ହେଉଛି କ'ଣ ଇମ୍ପୋର୍ଟାଣ୍ଟ, ପବ୍ଲିକରେ କିଛି କହିହେବନି। କେଉଁ ମହାରାଜମାନେ କ'ଣ ପ୍ରପୋଜାଲ୍ ଦେଉଛନ୍ତି? ଗୋଟେ ମହାରାଜଙ୍କ ପ୍ରପୋଜାଲ୍ ଦେଖିଥିଲି, କେତେ ସେମାନେ ଚିନ୍ତା କରୁଛନ୍ତି। ସେ କାଲକୁଲେଟ୍, ମହାରାଜ ଗୋଟେ ପ୍ରେଜେଣ୍ଟ କରିଥିଲେ, କେତେ ହଜାର ଭକ୍ତ ଆମର ଅଛନ୍ତି ଟୋଟାଲ ଇସ୍କନ୍ରେ, ଆମେ କେତେ ଜଣ ଗୁରୁ ଅଛେ, ଆଉ ଆମର ଏଜ୍ କେତେ, ଆମେ କେମିତି ଏମାନଙ୍କର କେୟାର ନେବା। ଇସ୍କନ୍ 30-50 ଇୟର ପରେ କେତେ କେତେ ଭକ୍ତ ଆସିବେ, ଏମାନଙ୍କର କେୟାର କେମିତି ନିଆ ହବ? ଆଉ ପ୍ରିଚିଂ ବନ୍ଦ କରିହବନି, କାରଣ ପ୍ରଭୁପାଦ କହିଛନ୍ତି ପ୍ରିଚିଂ ହବ। ସେମାନେ ଯିବା ପୂର୍ବରୁ କେତେ ଅଛନ୍ତି, ମୁଁ କହୁଥିଲି ନା, ପ୍ରଥମ କଥା ମନେ ରଖିଛି, ମୁଁ କହିବି, ଚାରୁ ମହାରାଜଙ୍କୁ ପଠେଇଲେ, ତୁମେ ଯାଅ, ପ୍ରଭୁପାଦଙ୍କ ଜଣେ ଗୁରୁ ଭାଇ ଅଛନ୍ତି, ତାଙ୍କୁ ପଚାରିବ କ'ଣ କଲେ ପ୍ରଭୁପାଦ ଜଗତରେ ବେଶୀ ଦିନ ରହିବେ। କିନ୍ତୁ ପ୍ରଭୁପାଦ ଚାରୁମାର, କାରଣ ଚାରୁମାର ସମସ୍ତଙ୍କ କୋପରେସନ୍ କରନ୍ତି, ସିଏ ତାଙ୍କ ଗୁରୁ ଭାଇ ମହାରାଜ ଗୋଟେ ପ୍ରୋଗ୍ରାମ ବନାଇଥିଲେ, ଆପଣମାନେ ଜାଣନ୍ତି ନାହିଁ, ଜାଣିଥିବେ ଯଦି କିଏ ଜାଣିଥିବେ, ରିୟୁନିଅନ୍, ପ୍ରଭୁପାଦ ଡିସେପ୍ଟ ରିୟୁନିଅନ୍, ସେଥିରେ ଟପ୍ ଗାଇଡ଼ଲାଇନ୍ ମାନେ ଥିଲେ, ମହାରାଜ ହିଁ ଥିଲେ, ଯେଉଁମାନେ ଏପରିକି ପ୍ରଭୁପାଦଙ୍କ ସମୟରୁ ସନ୍ନ୍ୟାସ ନେଇଥିଲେ, ଛାଡ଼ି ଦେଇଥିଲେ ସନ୍ନ୍ୟାସ, ସେମାନଙ୍କୁ ସବୁ ଡାକୁଥିଲେ, ମହାରାଜ ତୁମେ ଆସ, କାରଣ ତୁମେ ପ୍ରଭୁପାଦଙ୍କର ବ୍ଲେସ୍ଡ। ସେମାନଙ୍କର ଭିଜନ ଆମଭଳି ନୁହେଁ, ମୁଁ ଆପଣମାନଙ୍କୁ ସମାଲୋଚନା କରୁନି, କିନ୍ତୁ ମୋତେ ବହୁତ ଦୁଃଖ ଲାଗେ, ୱି ଆର୍ ନଟ୍ ଡିସିପ୍ଲିନ୍, ୱି ଆର୍ ନଟ୍ ଡେଡିକେଟେଡ୍, ୱି ଆର୍ ନଟ୍ ସ୍ପିରିଟେଡ୍, ମୋତେ ଏଟା ଦୁଃଖ ଲାଗୁଛି। ମୁଁ ସାମାଜିକ ନେତାମାନଙ୍କ କତିରୁ ଦେଖୁଛି, ସେମାନେ କେତେ ସ୍ପିରିଟେଡ୍, ତାଙ୍କ ମାନେ ଚାଲିଗଲେ ଅଟଳ ବିହାରୀ ବାଜପେୟୀ, ଅଟଳ ବିହାରୀ ବାଜପେୟୀ ଚାଲିଗଲେ ନା, ମୁଁ ସେତେବେଳେ କଲେଜରେ ପଢ଼ୁଥିଲି, ତାଙ୍କ ଶୁଣୁଥିଲି ତାଙ୍କର ପ୍ରିଚିଂ ଗୁଡ଼ାକ, ସେ କେମିତି କେମିତି ଦେଶ ପାଇଁ କଥା କୁହନ୍ତି। ପ୍ରଭୁପାଦଙ୍କର ଶିଷ୍ୟମାନେ ଏତେ ଉଚ୍ଚ ଶିକ୍ଷିତ ଥିଲେ, ବହୁତ ଶ୍ରୀପାଦ ମହାରାଜ ସାଇଣ୍ଟିଷ୍ଟ ଥିଲେ, ସବୁ ସ୍କଲାର ଆମର ଯେତେ ଅଛନ୍ତି ସବୁ ବିଦେଶରେ ପାଠ ପଢ଼ୁଥିଲେ ମହାରାଜ ମାନେ, ଚାରୁ ମହାରାଜ, ସୁଭକ ସ୍ୱାମୀ ମହାରାଜ, ପୂଜ୍ୟପଦ ଲୋକନାଥ ମହାରାଜ, ସମସ୍ତେ ସବୁ ଏଜୁକେଟେଡ୍ ବ୍ୟାକଗ୍ରାଉଣ୍ଡରେ ଥିଲେ। ସେମାନେ ରିସର୍ଚ୍ଚ କରିକି, ମୋର ମନେ ପଡ଼େ ଯେ ଓଲା କଥା ମୁଁ ଆଉ କ'ଣ କହିବି, ଚାରୁ ମହାରାଜ ଥରେ କହିଲେ ମୁଁ ଟିକେ ସାଂସ୍କ୍ରିଟ ପଢ଼ିବା ପାଇଁ ଯିବି, ମହାରାଜ କହିଲେ ଥରେ ପ୍ରଭୁପାଦ, ପ୍ରଭୁପାଦ ଆଇ ୱାଣ୍ଟ ଟୁ ରିଡ୍ ସାଂସ୍କ୍ରିଟ, ଏମିତି ନାହିଁ, ସେ ବେଙ୍ଗଲୋରରେ କହୁଥିଲେ, ପ୍ରଭୁପାଦ କହିଲେ ଦେର୍ ଆର୍ ସୋ ମେନି ସ୍କଲାର୍ସ, ହ୍ୱାଟ ଦେ ଆର୍ ଡୁଇଂ, ମେନି ସାଂସ୍କ୍ରିଟ ସ୍କଲାର୍ସ ଆର୍ ଦେ ଆର୍, ହ୍ୱାଟ ୟୁ ଆର୍, ହ୍ୱାଟ ଦେ ଆର୍ ଡୁଇଂ, ୟୁ ହାଭ୍ ଟୁ ପ୍ରିଚ୍ କୃଷ୍ଣ କନସିୟସନେସ୍ ଆକର୍ଡିଂ ଟୁ ଆର୍ ଆବିଲିଟି, ଏ ଯେଉଁ ଇଞ୍ଜେକ୍ଟେଡ୍ ଆକୁ ଆଜା। ଆଜି ଗୁରୁ ଠେଲୁଛନ୍ତି ଗୋଟେ ଶିଶୁ କହୁଛନ୍ତି, ସେ ତୁମେ ଏଇଟା କରିପାରିବିନି, ହ୍ୱାଟ ହ୍ୱାଟ ସର୍ଟ ଅଫ୍ ଡିସିପ୍ଲିନ୍ ଆର୍, ତୁମେ କି ଶିଷ୍ୟ, ବେଶ ଓଲେଇ ପଳାଅ, ଗୁରୁଙ୍କ ନାମ ନିଅନି, ତୁମେ ଦେଖ ଆମର ଗୁରୁମାନେ କ'ଣ, ମୋତେ ଏଟା ବହୁତ ଦୁଃଖ ଲାଗୁଛି। ତୁମେ ଡିଭୋଟ ବୋଲି କୁହନି, ତୁମେ ତୁମ ଗୁରୁଙ୍କୁ ଫଲୋ କରୁନ, ସେମାନେ ତାଙ୍କ ଜୀବନଟାକୁ ଦେଇଛନ୍ତି ପ୍ରଭୁପାଦଙ୍କ ପାଇଁ, ତୁମେ କିଛି ପ୍ରୋବ୍ଲେମ ଫେସ୍ କରୁନ, ତୁମେ ଗୁରୁ ହେଇନ, ତାଙ୍କ ଶିଷ୍ୟମାନେ ତାଙ୍କୁ ଥାପଡ଼ ମାରିକି ବି ଯାଉଛନ୍ତି, କିନ୍ତୁ ସେମାନେ ତଥାପି ଜୀବନଟାକୁ ଦେଉଛନ୍ତି ତାଙ୍କ ଗୁରୁଙ୍କ ପାଇଁ, ତୁମେ କ'ଣ କହୁଛ, ତୁମର ଅସୁବିଧା ହେଉଛି, ତୁମେ ଜୀବନରେ ଫେସ୍ ପ୍ରୋବ୍ଲେମ, ତୁମେ ଆସୁଛ ଫ୍ୟାସିଲିଟିଜ୍ ପାଇଁ, ମୁଁ ଖୋଲେଇ କହୁଛି, ତୁମେ ଦେଖୁଛ ଇସ୍କନ୍ ମୁଁ କ'ଣ ଫ୍ୟାସିଲିଟିଜ୍ ନେବି, ତୁମେ ଗୁରୁଙ୍କୁ କିଛି ଦେବା ପାଇଁ ଚାହୁଁନ, ସେଥିପାଇଁ ତୁମ ଲାଇଫ୍ର ପ୍ରୋବ୍ଲେମ, ମୋତେ ବହୁତ ଦୁଃଖ ଲାଗ। ଆରେ ଏତେ ବଡ଼ ଇନଷ୍ଟିଚ୍ୟୁସନ୍, ଏତେ ବଡ଼ ପିଲାମାନେ ସବୁ ରହିଛନ୍ତି, କ'ଣ ସ୍ପିରିଟେଡ୍, କାହାର ଗୋଟେ ସ୍ପିରିଟ୍ ନାହିଁ, ବୁଢ଼ା ଭଳିଆ ସବୁ ହେଉଛନ୍ତି, ପ୍ରଭୁପାଦ 70 ବର୍ଷ ବୟସରେ ଆରମ୍ଭ କରିଥିଲେ, ତୁମର କ'ଣ ପ୍ରୋବ୍ଲେମ୍ ରହିଛି, ତୁମେ ଜଣେ ଭକ୍ତକୁ ଭଲ ପାଉନ, ତୁମେ ତୁମର ନିଜ ଗୁରୁଙ୍କୁ ଭଲ ପାଉନ, ତାଙ୍କର ମୁଡ୍କୁ ବୁଝୁନ, ପ୍ରଭୁପାଦଙ୍କୁ ତୁମେ ଭଲ ପାଉନ, ଦିସ୍ ଇଜ୍ ୟୋର ରିଅଲ୍ ପ୍ରୋବ୍ଲେମ୍, ମ୍ୟାନେଜମେଣ୍ଟ ଇଜ୍ ନଟ୍ ପ୍ରୋବ୍ଲେମ୍, ଭଜନ ପ୍ରୋବ୍ଲେମ୍ ନାହିଁ, ପ୍ରୋବ୍ଲେମ୍ ହେଉଛି ତୁମେ ଜଣେ ସାଧୁଙ୍କୁ ଭଲ ପାଉନ। ସେ ଆଜି ସେ କହିଲା ମୁଁ ଭଗବାନଙ୍କୁ ଦର୍ଶନ କରିବି, ସେ ପ୍ରଣାମ, ଗୁରୁଙ୍କର ପୂଜା ଚାଲିଛି, ନାଇଁ ଭଗବାନ କ'ଣ ଦର୍ଶନ କରିବ, ଭଗବାନଙ୍କୁ ମାନସରେ ପ୍ରଣାମ କରିବା, ଗୁରୁ ଭଗବାନ ତୁମେ ଜାଣିଥିଲ, ତୁମେ କୃଷ୍ଣଙ୍କୁ ଜାଣିଥିଲ କି, କିଏ ଆଜି ଯେ କୃଷ୍ଣ କଥା କହୁଛି ତାଙ୍କୁ ମୁଁ ପଚାରିବି, ତୁମେ କ'ଣ କୃଷ୍ଣଙ୍କୁ ଜାଣିଥିଲ, ତୁମ ପିତା କ'ଣ କୃଷ୍ଣଙ୍କୁ ଜାଣିଥିଲେ, କୃଷ୍ଣଙ୍କୁ ସିଏ ଜଣେଇଛନ୍ତି, ତୁମେ ଗୁରୁତତ୍ଵ ଗୁରୁଦେବଙ୍କୁ ତୁ ଶୁଣିବା ଦରକାର, ମୋ କଥା ଟିକେ ଅଲଗା ଟାଇପ୍ର, କିନ୍ତୁ ମୁଁ କମ୍ପ୍ରମାଇଜ୍ କରିପାରିବିନି, ଭଗବାନ ଯେ ଥିବେ ବି ଆଗେ ଗୁରୁଙ୍କୁ ପ୍ରଣାମ କରାବ, ଆମ ଗୁରୁଦେବ ଶିଖିଛନ୍ତି ଏଇଟା, ଗୁରୁ ପ୍ରଭୁପାଦଙ୍କର ଗୁରୁ ପୂଜା ହଉଛି, ତୁମେ ପ୍ରଭୁପାଦଙ୍କ ଘରେ ରହିବ, ତୁମେ ପ୍ରଭୁପାଦ ପାଖକୁ ଆସିବନି, କଣ ତୁମେ ଭଜନ କରିବ? ତୁମର ଭଜନ ହଉଛି ଜିରୋ। ମୋର ଭିଜନ ମୁଁ କହୁଛି ତୁମେ ଜିରୋ। ଭଗବାନଙ୍କୁ ସିଏ ଦେଇଛନ୍ତି, ସିଏ ଆଣିଛନ୍ତି ଜଗତକୁ। ତୁମର ତାଙ୍କ ପ୍ରତି ଅନର ନାହିଁ, ରେସପେକ୍ଟ ନାହିଁ, ତାଙ୍କୁ ତୁମେ ଭଲ ପାଉନ, ତୁମେ ବଞ୍ଚିପାରିବ? ଏଇଟା ପ୍ରଭୁପାଦଙ୍କ ଶିଷ୍ୟ କତୁରୁ ଆମେ ଶିଖିଛୁ। ପ୍ରଭୁପାଦଙ୍କ ଶିଷ୍ୟମାନେ ଶିଖେଇଛନ୍ତି, ଗୁରୁଦେବ ବସିପାରିବନ୍ତିନି ଏଇଠି, ଏଇଠି ମୋର ମନରେ ଅଛି, ଏଇଠି ଆସିବେ ବସିବେ ଗୁରୁ ପୂଜାରେ, ଏଇଠି ଚେୟାର ପକେଇ ବସିବେନି, ଠିଆ ହେଇପାରିବେନି ନା, ସମୟ ଗୁରୁଙ୍କର ପୂଜା। ଆମେ ତ ଏତିକି ଫିଲୋସଫି ଜାଣିନେ, କଣ ପ୍ରିଚିଂ କରିବ ତୁମେ? ଶିଖ ପ୍ରଭୁପାଦଙ୍କ ପାଖରୁ। ପ୍ରଭୁପାଦ କହିଲେ ନାଇଁ, ତୁମେ ସଂସ୍କୃତି ପଢ଼ିପାରିବନି। ଏଇ କଥା କହୁଥିଲା ଯୋଉ ପଠେଇଥିଲେ କୃଷ୍ଣଦାସ ବାବୁଜୀ ମହାରାଜଙ୍କୁ ଡାକିବାକୁ, କାହିଁକି ସେ ଭାରି ପ୍ରଭୁପାଦଙ୍କ କ୍ଲୋଜ୍ ଥିଲେ, ତାଙ୍କୁ ପଚାର, ତମର କୃଷ୍ଣ ମହାରାଜ ପଠେଇଦେଲେ ଚାରୁ ମହାରାଜ, ତୁମେ ଯା ପଚାରିକି ଆସିବ, ଆମେ ପ୍ରଭୁପାଦଙ୍କୁ ରିକ୍ୱେଷ୍ଟ। କ'ଣ କଲେ ପ୍ରଭୁପାଦ ବେଶୀ ଦିନ ରହିବେ? ମୁଁ ତାଙ୍କ ପ୍ରେମ ଗୁଡ଼ାକ ଦେଖେ, ସେମାନେ ଗୁରୁଙ୍କୁ କେମିତି ଭଲ ପାଆନ୍ତି। ଆଜି ବି ଆଜି ପର୍ଯ୍ୟନ୍ତ ସେମାନେ ସବୁବେଳେ ଚିନ୍ତା କରୁଛନ୍ତି, ଯେତେବେଳେ ପ୍ରଭୁପାଦ ଶିଷ୍ୟ ଅଛନ୍ତି, କେମିତି ଆମର ଗୁରୁଙ୍କର ଇନ୍ସଟ୍ୟୁସନ୍ ରହିବ। ବଟ୍ ୱି ଆର୍ ନଟ୍ କେୟାରିଙ୍ଗ, ଆମେ ଚିନ୍ତା କରୁନେ ମୁଁ କେମିତି ବଞ୍ଚିବି, ମୁଁ କେମିତି ବଞ୍ଚିବି, ଦିସ୍ ଇଜ୍ ଆୱାର ପ୍ରୋବ୍ଲେମ୍, ମୁଁ କେମିତି ବଞ୍ଚିବି। ନା, ତୁମେ ବଞ୍ଚିପାରିବନି, ତୁମର ତ ଜୀବନ ନାହିଁ, ତୁମେ କ'ଣ ବଞ୍ଚିବ? ତୁମେ ଯିଏ ବଞ୍ଚେଇବ, ଡକ୍ଟର କତିକି ଯାଇକି ମେଡିକାଲ କହିବ ମୁଁ ବଞ୍ଚିବି, ଡକ୍ଟର ବଞ୍ଚେଇବ, ଏଠି ଗୁରୁଙ୍କ ପାଖକୁ ଆସିଲେ ଗୁରୁ ବଞ୍ଚେଇବେ, ଆମେ ବଞ୍ଚିପାରିବାନି। ବ୍ୟବସ୍ଥା ଯେତେ ପ୍ରକାର ଆରେଞ୍ଜମେଣ୍ଟ ଗୁରୁଙ୍କ ଦ୍ୱାରା ହୁଏ, ତୁମର ୱିକ୍ନେସ୍ ଅଛି, ତୁମର ଦୁର୍ବଳତା ରହିଛି, ତୁମ ବିଷୟରେ ତୁମେ ଚିନ୍ତା କରୁଛ, ତୁମେ କିଛି ଦେଉନ ଗୁରୁଙ୍କୁ, ଆ ପାଇବ କ'ଣ? ଏଇଟା ପ୍ରୋବ୍ଲେମ୍। ଜଣେ ଗୋଟେ ଜଣେ ସାଧୁଙ୍କୁ ଭଲ ପାଇବା ଶିଖ, ପ୍ରଥମେ ନିଜର ଗୁରୁଙ୍କୁ ଭଲ ପାଇବା ଶିଖ, ପ୍ରଭୁପାଦଙ୍କୁ ଭଲ ପାଇବା ଶିଖ। ସେମାନେ ମୁଁ ଏଇ କଥାରେ କହୁଛି, ପ୍ରଭୁପାଦ ପଚାରିଲେ, କାରଣ ଚାରୁମାର ପର୍ସନାଲ ସର୍ଭେଣ୍ଟ, ଆଉ କୁକିଂ କରନ୍ତି, ପ୍ରଭୁପାଦ ପାଇଁ କୁକିଂ କରନ୍ତି। ପ୍ରଭୁପାଦ କହିଲେ କଥା ଗିଏଥିଲେ, କଥା ଗିଏଥିଲେ, ଇଏ କହିପାରିବେନି ଡୋରି, କାରଣ ତୁମର କିଛି ମହାରାଜ ପଠେଇଛନ୍ତି ନା ବାରମ୍ବାର, ଇଏ କହିପାରିବେନି ଯେ ମୁଁ ଯାଇଥିଲି ତାଙ୍କ ପାଖକୁ। ପ୍ରଭୁପାଦ ଚାରିଥର ରୁପି, କୁଆଡ଼େ ତୁମେ ଯାଇଥିଲ, କଥା ଗିଏଥିଲେ, କଥା ଗିଏଥିଲେ ମହାରାଜ ଭାରି ସବୁ ନେଇଛନ୍ତି। ଲାଷ୍ଟକୁ କହିଲେ ମୁଁ ଯାଇଥିଲି ଏମିତି, କାହିଁକି ତୁମେ ଯାଇଥିଲ, ତୁମେ କାହିଁକି ସେଠି କ'ଣ ଯିବା, କ'ଣ ଆବଶ୍ୟକ ଥିଲା? କାରଣ ପ୍ରଭୁପାଦଙ୍କୁ ଏତେ ଭୟ ଲାଗୁଥିଲା, ପ୍ରଭୁପାଦ କହୁଥିଲେ ମୁଁ ଜୀବନରେ 70 ବର୍ଷ ବୟସରେ ଏତେ କଷ୍ଟ କରିଛି, ପ୍ରଭୁପାଦ କହୁଛନ୍ତି ମୁଁ ତୁମମାନଙ୍କୁ ଆଣିଛି ଏ ରାସ୍ତାକୁ, ଯଦି ଜଣେ କେହି ଜଣେ ମିସ୍ଗାଇଡ଼ କରିଦିଏ ମୋର, ପ୍ରଭୁପାଦ କହୁଛନ୍ତି ତୁମେ ମାନେ ମୋର ସୋ ଲିଭ୍ ଲେଟର। ଏବେ ଏବେ ଜଣେ କୋର୍ସ କିଏ ଛାଡ଼ିଦେଲା, ପଢ଼ୁଥିଲି ମୁଁ, ଡେଲି କୋର୍ସ ପଢ଼ୁଛି, ପ୍ରଭୁପାଦଙ୍କ କୋର୍ସ ନିଜେ ତିଆରି କରୁଛି, ପଢ଼ୁଛି ବି। ପ୍ରଭୁପାଦ କହୁଛନ୍ତି ତୁମେ ମୋର ସବୁ ଅଙ୍ଗ ଭଳିଆ, ତୁମେ ଯଦି ମୋତେ କୋପରେଟ୍ ନ କରିବ ମୁଁ ୟୁଜଲେସ୍ ହେଇଯିବି, ପ୍ରଭୁପାଦ କଥା କହୁଛନ୍ତି। ସେଇଟା ସେମାନେ ଦେଖିଛନ୍ତି ଗୁରୁଙ୍କ ପାଖରୁ। ଆମେ ଗୁରୁଙ୍କ ଯଦି ପ୍ରଭୁପାଦଙ୍କ ଶିଷ୍ୟ ଥାଉ, ଆମେମାନେ ତାଙ୍କର କିଛି ଶିଖିପାରିଲେନି, ଆମେ ଗୋଟେ ଫର୍ଚୁନେଟ୍ ଜେନେରେସନ୍ ବର୍ତ୍ତମାନ, କାହିଁକି ଡାଇରେକ୍ଟ ପ୍ରଭୁପାଦଙ୍କ କଣ୍ଟାକ୍ଟରେ ଆସିଥିବା ଆତ୍ମାମାନଙ୍କର, ଶୁଦ୍ଧାତ୍ମାମାନଙ୍କର ସଙ୍ଗ ଆମେ ପାଉଛେ। ୟା ପର ଯେଉଁ ଜେନେରେସନ୍ ଆସିବ ସେ ପାଇପାରିବନି, ସେ ସେଇ ଜିନିଷଟା ପାଇପାରିବନି। ଆମେ ତା ଭିତରେ ଗୁରୁଦେବ କୁହନ୍ତି, ୟୁ ଆର୍ ଆସୋସିଏଟିଂ ୱିଥ୍ ସାଧୁ, ଟୁ ଆଭଏଡ୍ ଦି ମୁଡ୍ ଅଫ୍ ସାଧୁ। ସାଧୁ ସଂଘର ଅର୍ଥ ନୁହେଁ ଆମେ ଜଣେ ସାଧୁ କତୁରୁ ଉପରେ ପ୍ରବଚନ ଶୁଣିବା, ଖାତାର ଲେଖି ପକେଇବା, ତା କଥା କିଛି ଶୁଣିଦେବା, ସେଇଟାକୁ କହିଦେବା, ଦିସ୍ ଇଜ୍ ନଟ୍ ସାଧୁ ସଂଘ। ଗୁରୁଦେବ କହୁଛନ୍ତି ନାଇଁ, ସେଇଟା ସାଧୁ ସଂଘ ନୁହେଁ, ସାଧୁର ମନୋଭାବ କ'ଣ, ଗୁରୁଙ୍କର ମନୋଭାବଟା କ'ଣ, ଆବାଇଡ୍ ତ କ'ଣ ବାଡ଼ି ଓଡ଼ିଆରେ କୁହାଯିବ, ସେଭଳି ଭାବରେ ମନୋଭାବରେ ପରିଚାଳିତ ହେବା, ଏଇଟା ସାଧୁ ସଂଘ। ପ୍ରଭୁପାଦଙ୍କ ଶିଶୁମାନେ ସବୁ ସେମିତି। ଏଇ ଯୋଉ ପ୍ରଥମ କଥା ମୁଁ କହୁଥିଲି, ଯୋଉ ପ୍ରବଚନ ମୁଁ ଶୁଣିଥିଲି, ମୋତେ ବହୁତ ଇମ୍ପ୍ରେସନ୍ ଲାଗିଥିଲା। ପ୍ରଭୁପାଦ ମହାରାଜ ଗୋଲୋକ ବୃନ୍ଦାବନ ବିଷୟରେ ତମକୁ ଜଣେ ପ୍ରଶ୍ନ ପଚାରିଥିଲା, ସେ ଉତ୍ତର ଦେଉଥିଲେ, କେତେ ସୁନ୍ଦର ଉତ୍ତର ଦେଉଥିଲେ, କାରଣ ସେ ବହୁତ ହାୟର ଫିଲୋସଫି କହୁଛନ୍ତି। ରାଧାରାଣୀ ପ୍ରତି ଆମେ ଯିବା, ଆମେ ସଖୀ ସ୍ତରରୁ ପାଇବା, ସବୁକିଛି କରିବା, ଫିଲୋସଫି ତ ଅଛି ସବୁ, ତୁମେ ପଢ଼ିଦେବ ତୁମେ ଜାଣିଦେବ, ହଁ ଆମେ ମନ୍ତ୍ର ନେଇଗଲେ ସୁଖୀ। ମହାରାଜ ଗୋଟେ ସାଧା ଏତେ ସୁନ୍ଦର ସରଳ ଉତ୍ତର ଦେଇଥିଲେ, କହିଲେ ରାଧାରାଣୀଙ୍କୁ ପାଇବାକୁ ହେଲେ ରାଧାରାଣୀ ପାଇଁ ଆସିକି ମହାପ୍ରଭୁ ହେଇଛନ୍ତି, ତୁମେ ରାଧାରାଣୀଙ୍କୁ ରାଧାରାଣୀଙ୍କର ଦାସୀ ହବ, ଆଉ ସିଏ ରାଧାରାଣୀ ମାନେ ଯେ ଆସିକି ମହାପ୍ରଭୁ ସ୍ୱରୂପରେ ଆସିଛନ୍ତି। ଆଚ୍ଛା, ମହାପ୍ରଭୁ ସ୍ୱରୂପରେ ଆସିକି ଯାହା ଶିଖିଛନ୍ତି ଯେ ଆମେ ସେଇଟାକୁ ମାନି ନେବା, ସେ ତ ରାଧାରାଣୀ କଥା ନା ମାନିଲେ, ତା ରାଧାରାଣୀ ବ୍ୟବସ୍ଥା କରିଦେ, ସିଏ ପଚାରୁଛି ସିଦ୍ଧ ସ୍ୱରୂପ କଥା, ମହାରାଜ ଗୋଟେ ସିମ୍ପଲ ଜିନିଷରେ ତାକୁ ଡିଫିଟ୍ କରିଦେଲେ। ତୁମେ କହୁଛ ଏ ମନ୍ତ୍ର ଅଛି ତା ଅଛି ତା ଅଛି, କିନ୍ତୁ ଆମ ଗୁରୁ ପରମ୍ପରା ପ୍ରଭୁପାଦ ଆମକୁ ଶିଖେଇଛନ୍ତି, ରାଧାରାଣୀ ଆସିଛନ୍ତି ମହାପୁରୁତ ନିଜେ ରାଧାଙ୍କର ଭାବକୁ ଧରିକି ଆସିଛନ୍ତି, କାରଣ ଗୌଡ଼ୀୟ ବୈଷ୍ଣବ ମାନେ ଗୌରାଙ୍ଗ ମହାପ୍ରଭୁ ପାଖରେ ରାଧା ବିରହୀ ଜିନିଷ ରାଧାରାଣୀଙ୍କର ବିରହ ଭାବ ତାଙ୍କୁ ଦେଖନ୍ତି। ରାଧା ଦର୍ଶନ ନହେଲେ ଗୌର ଦର୍ଶନ କ'ଣ ହେଲା ନା କ'ଣ? ଗୌରାଙ୍ଗ ମହାପ୍ରଭୁ ସବୁଟା କେମିତି ବୁଝିବା? ରାଧା ଭାବଟା ସେଠି ଅଛି ନା। ଦ୍ୱିତୀୟ ଜଣ ମାତାଜୀ ପ୍ରଶ୍ନ କରିଥିଲେ, ମୋର ମନ ଅଛି ଯେ ଆପଣ ଓମେନ୍ ବିଷୟରେ କହିଲେ, କାହିଁକି ଭାଗବତରେ ଏତେ ଓମେନ୍ ବିଷୟରେ ସବୁ ମାନେ କ୍ରିଟିସାଇଜ୍ କରାଯାଇଛି? ମହାରାଜଙ୍କୁ ପଚାରିଥିଲେ। ମୁଁ ଏଫ୍ଏମ୍ରୁ ଶୁଣିଥାଏ, କାରଣ କାମ ଚାଲିଥାଏ, 20-30 ଲେବର ଅଛନ୍ତି, ମୁଁ ସେ ଏଫ୍ଏମ୍ରୁ ଶୁଣିଥାଏ ମାୟପୁରରେ। ମହାରାଜ ସେ ଗୋଟେ ସୁନ୍ଦର ଉତ୍ତର ଦେଇଥିଲେ, ତୁମକୁ ଦୁଃଖ ଲାଗୁଥିଲା, କାରଣ ମହାରାଜ କଷ୍ଟ ଦେଲା ବେଳେ କଥା ବିଶେଷ କୁହନ୍ତିନି, କେବେ ବି କୁହନ୍ତିନି, କାରଣ ତୁମକୁ କଷ୍ଟ ଲାଗୁଥିବ, କିନ୍ତୁ ତୁମେ ପ୍ରଭୁପାଦଙ୍କ ବହି ପଢ଼ୁନାହିଁ କି? ମହାରାଜ କହିଲେ, ମୁଁ ଭାବୁଛି ତୁମେ ପଢ଼ୁନା ବୋଧେ। କାହିଁକି? ନା, ପ୍ରଭୁପାଦ କହିଛନ୍ତି ୱି ଆର୍ ନଟ୍ ବଡି, ୱି ଆର୍ ସୋଲ। ଦେଖ, ସିଏ ନାରୀ ବିଷୟରେ କେତେ ବଡ଼ ଫିଲୋସଫି କହିବାକୁ ଯାଉଛି, ଇଏ ସାଧୁର ସମ୍ପତ୍ତି। ତୁମକୁ ଯିଏ ପଚାରିଛ, ତୁମେ ଶାସ୍ତ୍ର ଯୁକ୍ତି କରିକି ଗୋଟେ କଥା କହିଦେବ, ତାକୁ ଡିଫିଟ୍ କରିଦେବ। ଆମର ଆର୍ଗ୍ୟୁମେଣ୍ଟ ଦ୍ୱାରା, ଆମର ଜ୍ଞାନ ଦ୍ୱାରା ଅନ୍ୟ ଜଣଙ୍କୁ ସରପ୍ରେସ୍ କରିକି ଆମେ ରଖିପାରିବା, ଏଇଟା ମନେ ରଖ, ଏଇଟା ଜ୍ଞାନୀର କାମ। ଶାସ୍ତ୍ର କେତେ ପଏଣ୍ଟ ରହିଛି ସେଇଟା ତୁମେ କଲଚର କର, ତୁମେ ପାଇବ। ତୁମେ ବହୁତ କଲଚର କରିଦେବ, ବହୁତ ସ୍ପିକରଙ୍କର କଥା ଶୁଣିଦେବ, ତୁମେ ବି ସ୍ପିକର ହେଇଯିବ। ତୁମେ ଜଣେ ସ୍ପିକର ହେଇକି ଅନ୍ୟ ଜଣଙ୍କର ବୁଦ୍ଧିଟାକୁ ଅଟକେଇକି ରଖିଦେଉଛ, ସେ ଆବଜର୍ଭ ହେଇଯାଉଛି, ହଁ ଇଏ ଯାହା କହିଲା ମୁଁ ମାନିନେଲି, ବଟ୍ ୟୁ କ୍ୟାନ୍ ନଟ୍ କଙ୍କର ହିଜ୍ ହାର୍ଟ, ୟୁ କ୍ୟାନ୍ ନଟ୍ ଚେଞ୍ଜ ହିଜ୍ ହାବିଟ୍। ସେଇଟା କରିପାରିବ, ସେଇଟା ହେଇପାରିବନି। ଜ୍ଞାନ ଦ୍ୱାରା ଅନ୍ୟକୁ ଜଣଙ୍କର ବୁଦ୍ଧିଟାକୁ ଆମେ ପ୍ରଭାବିତ କରିଦେଇପାରିବା, ପରିବର୍ତ୍ତନ କରିପାରିବନି। ପରିବର୍ତ୍ତନ କେମିତି କରାଯାଏ? ଏଇ କୃପା, ସେଇଟା ଦିବ୍ୟ ଜ୍ଞାନ କୁହାଯାଏ। ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶ, ଜ୍ଞାନ ମନେ ପ୍ରକାଶ। ତୁମ ଜ୍ଞାନ ଅଛି, ତୁମ ମାଇଣ୍ଡରେ ଅଛି, ଦିବ୍ୟ ଜ୍ଞାନଟା ହୃଦୟରେ ପ୍ରକାଶିତ, ଏଇଟା ଗୁରୁ କୃପାରୁ ଆସେ। ମହାରାଜ ଏତେ ସୁନ୍ଦର ଉତ୍ତର ଦେଲେ, ମହାରାଜ କହିଲେ, ତୁମେ କାହିଁକି ଭାବୁଛ ତୁମେ ମାତାଜୀ ବୋଲି? କର୍ମୀ ବିପୁଲ ଭାବନ୍ତି ୱି ଆର୍ ଓମ୍ୟାନ୍, ବଟ୍ ପ୍ରଭୁପାଦ ଟ୍ରେଣ୍ଡ ଅସ୍। ମହାରାଜ ବେଙ୍ଗଲରେ କହୁଥିଲେ, ଆପଣ କେନେ ମନା କରିଛନ୍ ଆପଣ ନାରୀ ବୋଲି? ମହାରାଜ ବହୁତ ସୁନ୍ଦର ଆର୍ଗ, ତୁ କାହିଁ ନାରୀ ବୋଲି ମନେ କରିଛ? ପ୍ରଭୁପାଦ ବୋଲିଛନ୍, ଆମରା ଆତ୍ମା ଦାସୀ ଦାସ। ଏତେ ସୁନ୍ଦର ବୁଝେଇ ଦେଲେ, ସେ ଚୁପ୍ ପାଟି ବନ୍ଦ, ସିଏ ଗୋଟେ ବହୁତ ବଡ଼ ଇସୁ ଉପରେ ଉଠିଥିଲା କଥା, କାହିଁକି ନାରୀମାନଙ୍କ ଉପରେ ଏମିତି କୁହାଯାଉଛି? ସମାଧାନ, ତେଣୁ ମୋର କହିବାର ତାତ୍ପର୍ଯ୍ୟ ଥିଲା, ଆମେ ଯେଉଁ ପ୍ରଭୁପାଦଙ୍କ ଶିଷ୍ୟମାନେ ସବୁ ରହିଛନ୍ତି, ଆଉ ମୁଁ ତ ମହାରାଜ ସାଙ୍ଗେ ବେଶୀ ମିଶିନି, କେବଳ ଦୁଇଟା ଇନ୍ସିଡେଣ୍ଟସରେ ମିଶିଛି। ଏଇ ଯେତେବେଳେ ମୋର ସ୍ୱଭାବ ମ୍ୟାନେଜମେଣ୍ଟରେ ନୁହେଁ, ମୁଁ ପାରିବିନି, କିନ୍ତୁ ମହାରାଜ ମୋତେ ମୋତେ ଫୋନ୍ କଲେ, ଆମର ବମ୍ବେରେ ମହାରାଜ ଥାଆନ୍ତି, ମୁଁ ସନ୍ଧ୍ୟାବେଳେ କ୍ଲାସ୍ ଦେଉଥିଲି, ଆମର କ'ଣ ତାଙ୍କ ନାଁ ବ୍ରଜହରି ପ୍ରଭୁ ଫୋନ୍ କରିଛନ୍ତି ମୋ ଫୋନ୍କୁ, ମୋର ତ ମୁଁ ତ ଆଉ ସେତେବେଳେ ମୋର ହ୍ୱାଟ୍ସଆପ୍ ଫ୍ୱାଟ୍ସଆପ୍ ମୁଁ କିଛି ତ ୟୁଜ୍ କରିନି, ଫୋନ୍ ନମ୍ବର ଆସିଛି ବ୍ରଜହରି ପ୍ରଭୁ, ମୁଁ ଫୋନ୍ ଲଗେଇଲି, ନାଇଁ ନାଇଁ ଚାରୁ ମହାରାଜ ତୁମ ସାଙ୍ଗେ କଥା ହେବେ। ମୋତେ ଆଶ୍ଚର୍ଯ୍ୟ, ଆରେ ଚାରୁ ମହାରାଜ କ'ଣ ମୋ ସାଙ୍ଗେ କଥା ହେବେ? ମୁଁ ତ କେବେ ବି ମୁଁ ତ କଥା ହେଇପାରିବିନି, ଇଂଲିଶରେ କଥା ହେବି କି ହିନ୍ଦୀରେ କଥା ହେବି କି ବେଙ୍ଗଲୋରରେ କଥା ହେବି। ମହାରାଜ ଯେତେବେଳେ କହିଲେ ସାଙ୍ଗେ ସାଙ୍ଗେ ଫୋନ୍ ଲଗେଇଲେ, ମୁଁ ସାଙ୍ଗେ ମୋର ଷ୍ଟ୍ରେଟ୍ ମୋର ସ୍ୱଭାବ ହେଲା ଭଲ ସ୍ୱଭାବ ନୁହେଁ, ମୁଁ ସିଧା କହିଦିଏ ମହାରାଜ ମୁଁ ପାରିବିନି। ମହାରାଜ ସାଙ୍ଗେ ସାଙ୍ଗେ କହିଦେଲେ, ପ୍ରଭୁପାଦ ଆମକୁ ଶିଖେଇଛନ୍ତି ସନ୍ନ୍ୟାସୀ ଅର୍ଥ ତାକୁ ରେସ୍ପନ୍ସିବୁଲ ନେବାକୁ ପଡ଼ିବ। ଆଉ ଏଇଠି ଆପଣମାନେ ଥିଲେ ଏଇ ସମସ୍ତ ବରିଷ୍ଠ ଭକ୍ତରେ, ମୁଁ ଯେତେବେଳେ ଯୁକ୍ତି କରୁଥିଲି ମହାରାଜଙ୍କ ସାଙ୍ଗରେ ଗୋଟେ ଗୋଟେ ଜିନିଷକୁ ନେଇକି, ଯୁକ୍ତି ମାନେ ଏମିତି ପୋଲାଇଟଲି ମୁଁ କହୁଥିଲି, ମହାରାଜ ମୁଁ ଏଇଟା କରିବିନି, ମୋର ଇଚ୍ଛା ନାହିଁ, କିନ୍ତୁ ମୁଁ କେତେଟା ଜିନିଷକୁ ତାଙ୍କର ଯେଉଁ ଗୋଟେ କଥା କହୁଥିଲେ ମୁଁ ବୁଝୁଥିଲି, ଆରେ ଏତେ ଅକାଟ୍ୟ କଥା ମହାରାଜ କହିବେ, ମୁଁ ଭାବୁଛି ମୁଁ ଯେଉଁଟା କହୁଛି ଠିକ୍, କିନ୍ତୁ ସେ ଗୋଟେ ଗୋଟେ କଥା କହୁଥିଲେ ଡିଫିଟ୍। ଲାଷ୍ଟ ଡେରେ ମହାରାଜ ପୁରୀରୁ ଯାଇଛନ୍ତି, ଲାଷ୍ଟ ମିଟିଂରେ ସେ ଗୋଟେ କଥା କହିଥିଲେ, ଆପଣମାନେ ମନେ ଥିବେ କି ନାହିଁ? ମୋର ସବୁ ଜିନିଷ ମନେ ରହିଛି, କେତେ ମାନେ ସେମାନେ ପଏଣ୍ଟ ଟୁ ପଏଣ୍ଟ କଥାବାର୍ତ୍ତା କରନ୍ତି। ଗୋଟିଏ ଦେଶକୁ ଚଳେଇବାଟା ସହଜ ହେଇପାରେ, କିନ୍ତୁ ଗୋଟେ ଆଧ୍ୟାତ୍ମିକ ପରମ୍ପରାରେ ଆସୁଥିବା ଜ୍ଞାନ, ତାକୁ ପରମ୍ପରାକୁ ସଂରକ୍ଷିତ କରିବାର ଦାୟିତ୍ୱ ଯେଉଁ ଗୁରୁବର୍ଗମାନେ ନେଇଛନ୍ତି, ଏ ଛୋଟ କାମ ନୁହେଁ। କାରଣ ସେମାନେ ଚାହୁଁଛନ୍ତି ପ୍ରଭୁପାଦଙ୍କର ଯେଉଁ ଶିକ୍ଷା ରହିଛନ୍ତି ସେଇଟା ରହୁ, ତାକୁ ଡାଇଭର୍ଟ ନ କରନ୍ତୁ। ପ୍ରଭୁପାଦ ଯେଉଁ ସ୍ୱର ଦେଇଛନ୍ତି, ଯେଉଁ ତାଳ ଦେଇଛନ୍ତି, ଯେଉଁ ଯାହା ଶିଖେଇଛନ୍ତି, ଯେମିତି ପ୍ରସାଦ ଷ୍ଟାଣ୍ଡାର୍ଡ କରିଛନ୍ତି ସବୁ, ଏପରିକି ପ୍ରଭୁପାଦ ଲାଷ୍ଟ ଡେରେ ଆମକୁ କହୁଥିଲି, ପୁରୀ କଥା କହୁଛି, ମହାରାଜ କହିଲେ ମୁଁ ଯେଉଁଦିନ ସନ୍ନ୍ୟାସ ନେଲି ବୃନ୍ଦାବନ 1977ରେ ସନ୍ନ୍ୟାସ ନେଲେ, ନେକ୍ସଟ ଡେରେ ପ୍ରଭୁପାଦ ମୋତେ ଡାକିଲେ, କହିଲେ ଭକ୍ତିଚାରୁ ସନ୍ନ୍ୟାସ ମିନ୍ସ ଗୁରୁ। ମୋତେ ତାଙ୍କ ବିଷୟରେ କହୁଥିଲେ, ମୁଁ ତାଙ୍କୁ କିଛି ପଚାରିନି, କାରଣ ସେ ଯେଉଁ ଜିନିଷଟା କହୁଥିଲେ ସେ ଜାଣିଛନ୍ତି ମୋ ମନ ଭିତରେ ମୁଁ କ'ଣ ଚାହୁଁଛି, ମୁଁ ସବୁବେଳେ ରିଲକ୍ଟାଣ୍ଟ। କିନ୍ତୁ ସେ ସବୁବେଳେ ମୋତେ ପ୍ରଭୁପାଦଙ୍କ କଥା କୁହନ୍ତି, ଏମିତି କୋର୍ସ ବାଡ଼ନ୍ତି ମୋ ପାଟି ଫିଟେନ, ସବୁବେଳେ କହେ ପ୍ରଭୁପାଦ ପ୍ରଭୁପାଦ ଏଟା କହିଛନ୍ତି, ପ୍ରଭୁପାଦ ମୁଁ କାହିଁକି ପ୍ରଭୁପାଦ ତାଙ୍କ ଗୁରୁ କହିଛନ୍ତି, ଆଉ ଶିଖେ ନା ଭଗବାନଙ୍କର ଲୋକ। ପ୍ରଭୁପାଦଙ୍କର ଲାଷ୍ଟ ଡେର କେତେ ଦିନ ପୂର୍ବରୁ ମହାରାଜ କହୁଛନ୍ତି, ମୁଁ ପଢ଼ୁଥିଲି, ପ୍ରଭୁପାଦ ପଠାଉଛନ୍ତି ଥରେ, ହଠାତ୍ କାହିଁକି ପଠେଇଲେ ଜଣା ନାହିଁ, କହିଲେ ଚାରୁ ପ୍ରତିଚାରୁ ଗଲା ଦେଖିବ ଜେନେରାଲ ପ୍ରସାଦ କ'ଣ ହଉଛି, ଏତେ କନ୍ସର୍ନ ଥିଲେ ପ୍ରଭୁପାଦ। ମୋତେ ବହୁତ ଦୁଃଖ ଲାଗୁଛି, ଆପଣମାନେ କ'ଣ ବି ଭାବନ୍ତୁ, ମୁଁ କାହାକୁ ସମାଲୋଚନା କରେ, ମୁଁ ସବୁବେଳେ ଟ୍ରାଭେଲିଂ କରୁଛି ନା, ମୁଁ ଯାଉଛି ସ୍ପିରିଟେଡ୍, ଆପଣମାନଙ୍କୁ ଯେମିତି କହୁଛି ମୁଁ ଅଲଗା ମାନେ ଶିଶୁମାନଙ୍କୁ ଗାଲିକି ଦେଇକି ଆସୁଛି, ତୁମେ ଯାହା ଘରକୁ ପଳାଅ, ଯଦି ଇସ୍କନରେ ରହୁଛ ତାହେଲେ ଜୀବନଟା ଦିଅ କୃଷ୍ଣଙ୍କ ପାଇଁ, ଗୁରୁଙ୍କ ପାଇଁ ଜୀବନଟା ଦିଅ, ଅଦରୱାଇଜ ଜଷ୍ଟ ଡୁ ୟୋର ଜବ୍, ଡୋଣ୍ଟ ୱେଷ୍ଟ ୟୋର ଟାଇମ୍, ଡୋଣ୍ଟ ବିକମ୍ ବର୍ଡନ୍ ଟୁ ଦିସ୍ ଟେମ୍ପଲ୍। ମୁଁ ସମସ୍ତଙ୍କୁ ଦିଲ୍ଲୀ ଯାଉଛି, ପୁନେ ଯାଉଛି, ବମ୍ବେ ଯାଉଛି, ଯୁଆଡ଼େ ବି ଡାକୁଛନ୍ତି, ମୁଁ କହୁଛି କମ୍ପ୍ରମାଇଜ୍ ମୁଁ କରିବିନି। ପ୍ରଭୁପାଦ କ'ଣ ନ କରିଛନ୍ତି, ଏତେ ବଡ଼ ଆଜି କେତେ ବଡ଼ ବଡ଼ ଶିକ୍ଷିତ ଲୋକ ଆସୁଛନ୍ତି, କ'ଣ ଆସୁଛନ୍ତି, ତୁ ଜୀବନଟା ଦିଅ ପ୍ରଭୁପାଦଙ୍କୁ, ତୁମେ ଜୀବନରେ କିଛି ପାଇବାକୁ ଅଛି ତାକୁ ଜଣେ ସାଧୁଙ୍କୁ ଦିଅ, କିଛି ତାହେଲେ ତୁମେ ପାଇବ, ନବା ପାଇଁ ଚାହୁନି, ଆଉ ନବା ପାଇଁ ଚାହୁଁଛ ବୋଲି ତୁମର ପ୍ରୋବ୍ଲେମ୍ ହେଉଛି। ଇସ୍କନ୍ ତୁମେ ଆଉଟପୁଟ୍ କୁହନ୍ତି ନା, ଆଉଟପୁଟ୍ ଚାହୁଁଛ, ଇନପୁଟ୍ ସବୁଆଡ଼େ ବସି ସେ ପୁନେ ଯାଇଥିଲି, ଯେଉଁ ଏବେ ଆମର ଦେବେନ୍ଦ୍ରଙ୍କ ସେଣ୍ଟରକୁ, ସେ ପିଲାମାନଙ୍କୁ ସେୟା କହୁଥିଲେ, ବହୁତ ଏଜୁକେଟେଡ୍ ପିଲା ଘର ଛାଡ଼ିକି ଆସୁଛନ୍ତି, ଗୋଟେ ଗୋଟେ ବାପା ମାଆର ପିଲା, କରୋଡ଼ପତି ପିଲା, ଆମ ଏଇ ଓଡ଼ିଆ ପିଲା ଜଣେ ଅଛି, ରାଉରକେଲା ପିଲା, ମାରୱାଡ଼ି ପିଲା, ସେ ମୋ ସମକ୍ଷ ସବୁବେଳେ କହିବ, ମୁଁ କହିଲେ ପଛୁ କାହିଁ ଚାହୁଁଛୁ, ପଛୁ କ'ଣ ଚାହୁଁଛୁ, ଆମମାନେ ଯେତିକି ପ୍ରୋବ୍ଲେମ୍, ଆମ ଗୁରୁବର୍ଗ ଯେତିକି ପ୍ରୋବ୍ଲେମ୍, ପ୍ରଭୁପା ଯେତିକି ପ୍ରୋବ୍ଲେମ୍, କ'ଣ ପ୍ରୋବ୍ଲେମ୍ ଫେସ୍ କରୁଛି, ଆସୁଛ ବାବା ଝିଅ ବାହାରେ ନା, ଚାଲ ଜୀବନଟା ଦେଇଦିଅ, ଝାଡ଼ୁ ମାରୁନୁ ମନ୍ଦିରରେ, ତୋର ଏଟା ବିଶ୍ୱାସ ନା, ଏଟା କୃଷ୍ଣ ପ୍ରଭୁପାଦଙ୍କ ଜାଗା ବୋଲି, ତୁମର ବିଶ୍ୱାସ ନାହିଁ, ପ୍ରଭୁପାଦ ପ୍ଲାଷ୍ଟିକ ମୂର୍ତ୍ତି ଭାବୁଛ କି, ଏଟା ତାଙ୍କ ଘର ନୁହେଁ କି, ଏଇଟା ତୁମେ ଏତିକି ଭାବିପାର ନା, ୟୁ କ୍ୟାଣ୍ଟ ଷ୍ଟେ ଇନ୍ ଇସ୍କନ୍, ତୁମେ ଜୀବନ ଭର ରହିଲେ ତୁମର ଜପ ହବନି, ସ୍ୱତନ୍ତ୍ର ପ୍ରଭୁପାଦ ପ୍ରଭୁପାଦ ପ୍ଲାଷ୍ଟିକ ଫାଇବର ମୂର୍ତ୍ତି ନୁହନ୍ତି, ସେଥିପାଇଁ ସେ ବାରମ୍ବାର ଜିବିସିଙ୍କୁ କହିଛନ୍ତି, ଦିସ୍ ଇଜ୍ ଦି ଡ୍ୟୁଟି ଅଫ୍ ଦି ଜିବିସି, ଜିବିସି ମାନଙ୍କର ଏଇଟା କର୍ତ୍ତବ୍ୟ, ଦେ ହାଭ୍ ଟୁ ସି ୱେଦର ଇନ୍ ଅଲ୍ ଟେମ୍ପୁଲ୍ ମାଇ ଫ୍ରେଣ୍ଡସ୍ଫୁଲ୍ ପିପୁଲ୍ ଡିଭୋଟିଜ୍ ଆର୍ ଫଲୋଇଂ ମାଇ ଫ୍ରେଣ୍ଡସ୍ଫୁଲ୍ ଆର୍ ନଟ୍, ସବୁ ମନ୍ଦିରରେ ମୋର ନିୟମ ଚାଲୁଛି କି ନାହିଁ, ଏଇଟା ପରମ୍ପରା ଜିନିଷ, ତୁ କିଛି କରିପାରିବ, ପ୍ରଭୁପାଦଙ୍କ ନିୟମ ଚାଲିବ, ପ୍ରଭୁପାଦ ବର୍ଷେ ଦୁଇ ବର୍ଷ ପାଇଁ କରିନାହାନ୍ତି ସୋସାଇଟିଟାକୁ, 10,000 ବର୍ଷ ପାଇଁ କହିଛି, ତେଣୁ ଜଣେ ଜଣେ ପ୍ରଭୁପାଦ ସେ ପ୍ରଶ୍ନ ପଚାରୁଛନ୍ତି, 10,000 ବର୍ଷ ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟର ଯେଉଁ ନିୟମ ହେଉଛି କେତେ କୁଆଡ଼େ ବ୍ୟାନ୍ କରିଦେଉଛି, 10,000 ବର୍ଷ ଆପଣ କେମିତି କହୁଛନ୍ତି, ପ୍ରଭୁପାଦ କହିଲେ 10,000 ବର୍ଷ ପର୍ଯ୍ୟନ୍ତ ମୋର ଟିଚିଂସ ରହିବ, ଇନ୍ସପାରିବିନି, କାରଣ ଟେମ୍ପଲ ଯେମିତି ବର୍ତ୍ତମାନ ଦେଖନ୍ତି ବାଲିରେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଆଣ୍ଟି ହେଇଗଲା, ଟେମ୍ପଲ ଗୁଡ଼ା କ୍ଲୋଜ୍ କରୁଛି, କିନ୍ତୁ ଟିଚିଂସ କେହି ବନ୍ଦ କରିପାରିବେନି, ଏଇଟା ପ୍ରମାଣିକ ପରମ୍ପରା 10,000 ପର୍ଯ୍ୟନ୍ତ। ଆଉ ଯଦି ଗଭର୍ଣ୍ଣମେଣ୍ଟକୁ ଆମେ ହିସାବ ନ ଦେଇପାରିଲେ, ଯେମିତି ବର୍ତ୍ତମାନ ଇସ୍କନ ଆମର ଗଭର୍ଣ୍ଣମେଣ୍ଟ କହିସାରିଲା ନା, ତୁମେ GST ଏସବୁ କ୍ଲିୟର ନ କରିବ ତ ତୁମକୁ ପବ୍ଲିକ ମନି ଆଲାଓ ବନ୍ଦ, ମନ୍ଦିର ଯେଉଁମାନେ ସେମାନେ ଜାଣନ୍ତିନି, ସେମାନେ ଆଣିକି କେସିଓରକୁ ବାର ବାର କହୁଛନ୍ତି, ନାଇଁ ନାଇଁ ବିଲ୍ଟା ପାସ୍ କରେଇଦେ ପାସ୍ କରେଇଦେ, ସେ ଜାଣନ୍ତିନି ଗଭର୍ଣ୍ଣମେଣ୍ଟ ସିଷ୍ଟମ କ'ଣ ହେଲାଣି, ଆମକୁ ସବୁ ବାରମ୍ବାର ଲେଟର ଆସୁଛି, ଆମେମାନେ ମିଟିଂ ଆଟେଣ୍ଡ କରୁଛୁ, ପାଗଳ ହେଇଗଲୁ ନା, ଆମେ ଗଭର୍ଣ୍ଣମେଣ୍ଟକୁ ଟୋଟାଲି କ୍ଲୋଜ୍ କରିଦିଆଯିବ, ପବ୍ଲିକ ମନି ବ୍ୟାନ୍ କରିଦେବେ ଇସ୍କନକୁ, ବି କେୟାରଫୁଲ, ଏଇଟା ଚାରିଟେବୁଲ ଟ୍ରଷ୍ଟ, ଇସ୍କନ କ'ଣ ଜାଣିବା ଦରକାର, ଆଗେ ପ୍ରଭୁପାଦ ରେଜିଷ୍ଟ କରିଛନ୍ତି, ପ୍ରଭୁପାଦ ବାରମ୍ବାର ପ୍ରଭୁପାଦଙ୍କ ବାୟଲ ଗୁଡ଼ା ପଢିବା ଦରକାର, ପ୍ରଭୁପାଦ କହିଛନ୍ତି ଗଭର୍ଣ୍ଣମେଣ୍ଟ ଯେତେବେଳେ ଯାହା ନିୟମ କରୁଛି କୋପରେଟ୍ କର, ତାଙ୍କୁ କେବେ ଏଜିଟେଟ୍ କରନି, ଏକାଉଣ୍ଟ ସିଷ୍ଟମ ମନ୍ଦିରରେ ଠିକ୍ ସେ ରଖ, ପ୍ରତ୍ୟେକ ଡିଭୋଟି ମନ୍ଦିରରେ ପ୍ରୋଗ୍ରାମ ମାନିବା ପାଇଁ ବାଧ୍ୟ, ମହାରାଜ ମୋତେ ନିଜେ କହିଥିଲେ, ମୁଁ କେବେ କହିନି, ଆଜି ଆପଣଙ୍କୁ କହୁଛି, ମହାରାଜ ମୋତେ ଫୋନ୍ରେ କହିଲେ, ଦୋଜ୍ ଡିଭୋଟିଜ୍ ଦେ ଆର୍ କିପିଂ ମନି, ଦେ ଆର୍ ରନିଂ ଆଫ୍ଟର୍ ୱୁମେନ୍, ଦେ ଆର୍ ନଟ୍ ଫଲୋଇଂ ରେଗୁଲେଟିଂ ପ୍ରିନ୍ସିପଲ୍ ଟେମ୍ପଲ୍ ପ୍ରୋଗ୍ରାମ୍, କିକ୍ ଦେମ୍ ଆଉଟ୍। ମହାରାଜ ଟେଲିଫୋନ୍ରେ ମୋତେ କହିଥିଲେ, ମୁଁ କେବେ ବି କହିନି, ଆଜି ଆଜି କହୁଛି, ମହାରାଜ ନାହାନ୍ତି, କିକ୍ ଦେମ୍ ଆଉଟ୍। ମହାରାଜ କହିଲେ, ତମେ ବାହାର କରିଦିଅ, କାହିଁକି ସେମାନେ କଷ୍ଟ ପାଉଛନ୍ତି, ପ୍ରଭୁପାଦଙ୍କର ଘର ଏଟା, ସେମାନେ ତାଙ୍କ ଜୀବନ ଦେଇଛନ୍ତି, ସେମାନେ ଶିକ୍ଷିତ, ଆମକୁ କୋଟି ଗୁଣରେ ସେମାନେ ସବୁ ଗୁଣରେ ଗୁଣୀ, କିନ୍ତୁ ସେମାନେ ଜୀବନରେ କିଛି ଡିମାଣ୍ଡ କରୁନାହାନ୍ତି, କେବଳ ପ୍ରଭୁପାଦ ପ୍ରଭୁପାଦ। ଆଉ କେତେ ଭଲ ପାଆନ୍ତି ସେମାନେ ତାଙ୍କର ଗୁରୁଙ୍କୁ, ଏ ସଂସ୍ଥାକୁ, ଏ ଯେଉଁ ଜିବିସି ପ୍ଲାନ୍ କଥା ମୁଁ କହୁଥିଲି ଆପଣଙ୍କୁ, କେତେ ସନ୍ନ୍ୟାସୀ ଆମର ହେବା ଦରକାର, କେତେ ଗୁରୁ ହେବା ଦରକାର, କେମିତି ସୁସାଇଡ୍ ରହିବ। ମହାରାଜ ହିଁ ଥିଲେ ପ୍ରଥମ ପ୍ରପୋଜର, ଚିନ୍ତା କରୁଛନ୍ତି ଯେ ଏ ସୁସାଇଡ୍ କେମିତି ବଢିବ, ଆମେ ଭକ୍ତ ବନେଇ ଦଉଛେ କିନ୍ତୁ ସୁସାଇଡ୍ ଚାଲିବ କେମିତି, ଆମେ ଯାହାକୁ ଭକ୍ତ ବନାଉଛେ ଆମର କାପାସିଟି ଅଛି କେମିତି ତାକୁ ଚଳେଇ ବଞ୍ଚେଇ ପାରିବା। ସେ କହିଲେ ଆଡ଼ଭାନ୍ସ ହେଇଗଲେ ସେ ଦେଖିବ, ଗୁରୁଦେବ କହୁଛନ୍ତି ସେଟା ବେବି ଫୁଡ୍, ୟୁ କ୍ୟାନ୍ ନଟ୍ ଫିଡ୍ ବେବି ଫୁଡ୍, ଗୋଟେ ଛୋଟ ପିଲା ଅଛି ତ ବେବି ଫୁଡ୍ ଦଉଛେ, ସେ ବଢିଗଲା ପରେ ତ କ'ଣ ଦେବ, ସେ ଏବିସିଡି ପଢିବନି, ତାକୁ ହାଇ ଟେଷ୍ଟ ଦରକାର। ସେଥିପାଇଁ ପୂର୍ବ ସେଇଟା ଚିନ୍ତା କରୁଛନ୍ତି ମହାରାଜ, ମହାରାଜ ସେଇଟା ଲେଖିଛନ୍ତି ପୁରା, ମୁଁ ସେ ଲେଟର ଗୁଡ଼ାକ କାରଣ ଆମକୁ ବାରମ୍ବାର ଆସୁଛି, ତୁମେ ଏଇଟା କାହାକୁ ଜଣେଇବନି, ମହାରାଜଙ୍କୁ ସେ ପ୍ରପୋଜାଲ ଥିଲା। ଏବେ ଯାଇଥିଲି ଯେଉଁ ଉଜ୍ଜୟିନୀ, ମୋତେ ଯେଉଁ ପିଲାଟି ସାହାଯ୍ୟ କରେ, ମାନେ କେତେ ସେମାନେ ହାଡ଼ସୁଲ ନିଅନ୍ତି ମହାରାଜ, ମୁଁ ସେଟା ଦେଖୁଛି, ମୋର କାମ ହେଲା ଯେଉଁ ମନ୍ଦିର ଯେଉଁ ଦେଖିବି, ସେ ମନ୍ଦିର କେମିତି ଚାଲୁଛି, କେମିତି କ'ଣ ଚାଲିଛନ୍ତି। ପ୍ରଭୁପାଦଙ୍କ ଯେଉଁ ମୂର୍ତ୍ତି ଆଜି ଦେଖୁଛି ସମଗ୍ର ବିଶ୍ୱକୁ ଯାଉଛି ନା, ଦେଖ ମୁଁ ଆପଣଙ୍କୁ କହୁଛି, ମୋ ଜୀବନରେ ମୁଁ ବଡ଼ ଲୋକ ନୁହେଁ, ଏଇଠି କେବଳ ଖଟୁଛି ଆଜି ପର୍ଯ୍ୟନ୍ତ। ମୁଁ ବାହାରୁ ଗଲା ପରେ ମୁଁ କେତେ ଜିନିଷ ଶିଖୁଛି, ଏତେ ପ୍ରଭୁପାଦଙ୍କର ଶିଷ୍ୟମାନେ କ'ଣ କ'ଣ କେମିତି ତାଙ୍କ ମନ୍ଦିର ଚଳୁଛନ୍ତି, ଆଉ କେତେ ଡେଡିକେଟେଡ୍ କରିଛନ୍ତି। ଆମ ମନ୍ଦିର ବର୍ତ୍ତମାନ ଦେଖନ୍ତୁ, ଗୁରୁଦେବ ପ୍ରଭୁପାଦ କହିଥିଲା ଦୁଇଟା ଜିନିଷ କରିବ, କ'ଣ କରିବ, ରେଷ୍ଟୁରାଣ୍ଟ ଆଣ୍ଡ ଗେଷ୍ଟ ହାଉସ୍ ୱିଲ୍ ମ୍ୟାନେଜ୍ ୟୋର୍ ଟେମ୍ପଲ୍, ପ୍ରଭୁପାଦ କହିଛନ୍ତି ସେଇଟା ହେଉଥିଲା। ଦେଖନ୍ତୁ ଆଜି ରେଷ୍ଟୁରାଣ୍ଟ କ୍ଲୋଜ୍, ମନ୍ଦିର କୁଆଡ଼େ କେଉଁ ସିଚୁଏସନ୍ ଯାଉଛି। ଚାରୁ ମହାରାଜ ଯେତେବେଳେ ମନ୍ଦିରଟା ଏଷ୍ଟାବ୍ଲିଶ୍ କଲେ, କାରଣ ସେମାନେ ପ୍ରଭୁପାଦଙ୍କୁ ଟ୍ରେଣ୍ଡ ଅପ୍ କରିଛନ୍ତି ଗୋଟେ ଇନଷ୍ଟିଚ୍ୟୁସନ୍କୁ ରଖିବା ପାଇଁ। ଆମେ ଇସ୍କନ୍ ପାଇଁ ବ୍ୟସ୍ତ ମାନେ ତ ଆମ ପାଇଁ ବ୍ୟସ୍ତ, ମୋର ଏଇଟା ଅସୁବିଧା ହେଲା, ତା ଅସୁବିଧା ହେଲା, ତା ଅସୁବିଧା ହେଲା, ଆମେ ଗୁରୁଙ୍କ ପାଇଁ ବ୍ୟସ୍ତ ନୁହନ୍ତି। ଆମର ସେସବୁ ଲାଇଫ୍ ନାହିଁ। ମହାରାଜ ସେ ପିଲାଟି ଯେ ମୋର ମୋତେ ଟିକେ ଆଣିକି ସାହାଯ୍ୟ ଟିକେ କରେ, ସେ ମୋତେ କହୁଥିଲେ, କାରଣ ସେ ବାଂଲାଦେଶ ପିଲାଟା, ଆଉ ଭାରି ଛୋଟ ପିଲାଟା, କିନ୍ତୁ ଭାରି ଅସୁବିଧା, ମହାରାଜ ଚାଲିଗଲେ ହଠାତ୍ ହରନାମ ନେଇଛି, ଆଉ ବାରମ୍ବାର ମୋତେ ପଚାରେ କ'ଣ କରିବି, ମହାରାଜ ଗୁରୁଦେବ ଚାଲିଗଲେ ମୁଁ କ'ଣ କରିବି। ନାରେ ତୁ କ'ଣ ଚିନ୍ତା କରୁଛୁ, ସାଧୁ ଜୀବନଟା ଗୋଟେ ଡେଡିକେସନ୍ ଜୀବନ, କୁକୁର ଭଳିଆ ପଡ଼ିକି ରୁହ, ଘର ସଂସାର ଯାଇ କ'ଣ କରିବ, ତୁ ଭାଇ ପଚାରିଲୁ ବି ଭାଇ କ'ଣ ସୁଖ ରହିଛି, ତାକୁ ବୁଝାଉଥିଲି, ସେଠି ସେ ମହାରାଜ କଥା କହୁଥିଲେ। ମହାରାଜ ଛୋଟ ପିଲାମାନଙ୍କୁ ବି କହୁଥିଲେ, ଦେଖ ମୁଁ ଯେତେବେଳେ ପ୍ରିଚିଂ କରୁଥିଲି ଏତେ ଟାୟାର୍ଡ ହେଇଯାଉଥିଲି, ମୋ ମଙ୍ଗଳ ଆରତୀ ଗୋଟେ ଯିବା ମୋତେ ଏତେ କଷ୍ଟ ଲାଗୁଥିଲା, କାରଣ ଏତେ ମୁଁ ଟ୍ରାଭେଲିଂ କରୁଥିଲି, ଥରେ ଫ୍ଲାଇଟ୍ରେ ଗଲେ କେତେ 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 ଘଣ୍ଟା ଆପଣଙ୍କ ବଡି ଟାୟାର୍ଡ ହୁଏ ଆପଣ ଜାଣିନଥିବେ। ବସନ୍ତୁ ବସନ୍ତୁ, ପରେ ପରେ କଥା ହେବ। ଥରେ ଫ୍ଲାଇଟ୍ରେ ଗଲେ କେତେ କେତେ ସମୟ ଆପଣଙ୍କୁ ରେଷ୍ଟ ନେବାକୁ ପଡେ ବଡି ଆପଣ ଜାଣିନଥିବେ। ପଢ ତାପରେ ଖୋଜି କୁହେ, ମୁଁ ସେଟା ଜାଣିଛି। ଆପଣ ଥରେ ଫ୍ଲାଇଟ୍ରେ 2 hours ଗଲା ପରେ ଆପଣ ବଡି କେତେ ଆୱାର ରେଷ୍ଟ ଦରକାର, ସେତିକି ସମୟ ଆପଣଙ୍କ ବଡିଟା ମାଇନସ୍ରେ ଅଛି। ସେଥିପାଇଁ ଦେଖିବେ, ମୁଁ ଯେତେବେଳେ ଦେଖେ ମହାରାଜ ଆସନ୍ତି, ଆଖି ସବୁ ଲାଲ ଲାଲ ଥିବ, ଦେଖିଛନ୍ତି ନା ଆପଣ ପ୍ରାୟ ସମୟରେ ଆଖି ପ୍ରଭୁପାଦ ଶିଷ୍ୟ ଆମର ଆମର ଥରେ ଆସିଥିଲେ ଆମ ପୂଜିବା ଜଗତିଙ୍କ ମହାରାଜ ଏଠି ପ୍ରବଚନ ଦେଉଥିଲେ, ସେ ପ୍ରବଚନ ଦିଅନ୍ତି ଏମିତି ମାନେ ନିଦ ଲାଗି ଆସୁଛି, କାରଣ ଟ୍ରାନ୍ସଲେସନ୍ ହୁଏ। ଆମର ପୂଜିବା ଗୋପାଳ କୃଷ୍ଣ ମହାରାଜ ଦେଖିଛି, ସମସ୍ତେ ଟାୟାର୍ଡ, ମୁଁ କାହିଁ ଚିନ୍ତା କରେ କାହିଁକି ଏତେ ବୟସ, ବିଶେଷ କରି ମହାରାଜ ସେଠି କହୁଥିଲେ ସେ ପିଲାଟିକି, ହେଲେ ଦେଖ ତାଙ୍କ ନାଁ ଧରିଥିଲେ, ଦେଖ ସବୁ ପିଲାମାନେ ବ୍ରହ୍ମଚାରୀ ଥିଲେ, ମୁଁ ଟିକେ ବର୍ତ୍ତମାନ ମୋତେ ପ୍ରଭୁପାଦ ବନ୍ଦ କରିଦେଇଛି ପାଇଁ, ଏ 9 ପର୍ଯ୍ୟନ୍ତ ମନ୍ଦିର ଭିତରେ ରହିବା ପାଇଁ ବାଧ୍ୟ, ରୁମ୍ ଲକ୍, ଟେମ୍ପଲ୍ ପ୍ରୋଗ୍ରାମ୍ ଇଜ୍ ଇମ୍ପୋର୍ଟାଣ୍ଟ, ମର୍ଣ୍ଣିଂ ପ୍ରୋଗ୍ରାମ୍ ଯେଉଁ ଟେମ୍ପଲ୍ରେ ରହିବନି, ଡେଟି ୱର୍ସିପ୍ ଯେଉଁ ଟେମ୍ପଲ୍ରେ ଭଗବାନଙ୍କର କଥା ରହିବ, ସେ ଟେମ୍ପଲ୍ କୋଲାପ୍ସ ହେଇଯିବ, ପ୍ରଭୁପାଦଙ୍କ ପ୍ରିନ୍ସିପଲ୍। ଯଦି ଭଗବାନଙ୍କ ସୁଖ ତୁମେ ଦେଖୁନ ଆଉ ଡିବୋଟି ମାନେ ମର୍ଣ୍ଣିଂ ପ୍ରୋଗ୍ରାମ ଆଟେଣ୍ଡ କରୁନାହାନ୍ତି, ପ୍ରୋବ୍ଲେମ ହିଁ ପ୍ରୋବ୍ଲେମ କ୍ରିଏଟ୍ ହବ। ମହାରାଜ ମୋତେ ଡାଇରେକ୍ଟଲି କହିଥିଲେ, ମୁଁ ପଟାମୁଣ୍ଡିରେ ଥିଲାବେଳେ ଭଡ଼ା ଘରେ ଥିଲା ବେଳେ ଫୋନ୍ କରି କହିଲେ, ଯେଉଁମାନେ ପ୍ରିନ୍ସିପୁଲ ମାନୁନାହାନ୍ତି ତ ମନ୍ଦିର ବାହାର କର। ମୁଁ କ'ଣ କରିବି ଆଜ୍ଞା, ମୁଁ ତ କିଛି କିଛି କରିପାରିଲିନି। ମୁଁ କେବଳ ପ୍ରଭୁ ମହାରାଜଙ୍କ କଥା ମାନିଲି। ଆଉ ଯେଉଁଦିନ ମହାରାଜ ଗଲେ, ମୁଁ ଯେଉଁଦିନ ସେ ମହାରାଜ ଥିଲେ ବେଡ୍ ମାନେ ମେଡ଼ିକାଲରେ ଥିଲେ, ସେ ଲେକ୍ଚରଟି ପାଇଲି, ମୁଁ ସେଦିନ ମୋ ଜୀବନକୁ ଆଉ ଗୋଟେ ରାସ୍ତାକୁ ନେଲି। ମୁଁ ସେଦିନ ଆଜି ସେ ରାସ୍ତାରେ ଚାଲିଛି, ମୋତେ ଆଜି ବି ଯିବାକୁ ପଡ଼ିବ ଜଗତରୁ। ଯେଉଁମାନେ କେବଳ ଗୁରୁଙ୍କ ସେବା ପାଇଁ ଚାହୁଁଛନ୍ତି ସେମାନେ ବି ଛାଡ଼ିକି ପଡ଼ୁଛନ୍ତି, କେତେ ସମୟ ଠିକ୍ ଠିକଣା ନାହିଁ। ଆମେ କାହିଁକି ଚିନ୍ତା କରିବା, ଗୁରୁଙ୍କର ଆଶ୍ରମ ଯେତେ ଦିନ ଥିବା ଆମେ ସେବା କରିବା, କିନ୍ତୁ ଏଭ୍ରି ଡେ ଆମକୁ ପ୍ରଭୁପାଦ ବସେଇ ଦେଇଛନ୍ତି, ରାତି ଦୁଇଟାରୁ ଉଠିକି ଆରାମସେ ଜପ କରିପାରୁଛି। ହେଉଥିଲେ ମ୍ୟାନେଜମେଣ୍ଟ ଗୋଟେ କରିବା, ଏତେ ବଡ଼ ଇନଷ୍ଟିଚ୍ୟୁସନ ସମାଜ, ଏତେ ବଡ଼ ଇନଷ୍ଟିଚ୍ୟୁସନ ଚଳେଇବା। ସବୁବେଳେ ଗୋଟେ ଓଡ଼ିଆରେ ମୁଁ ସେ କଥାଟା କୁହେ, ଆମେ ଆମ ଚିନ୍ତା କରୁଛେ ଠାକୁର ପାଇଁ କେବେ, ଏଇ 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 ଯେମିତି ଏଇଠି ପ୍ରସାଦ ଭଲ ହେଲାଣି ଆମେ କମ୍ପ୍ଲେନ୍ କରୁଛେ, କିନ୍ତୁ ବିଷ୍ଣୁ ବଲରାମଙ୍କ ଆଜି କ'ଣ ଖାଇଛନ୍ତି କୌଣସି ଭକ୍ତ ବି ଚିନ୍ତା କରୁନଥିଲେ। ଭକ୍ତ ଆମେ, ମୁଁ ତ ଛୋଟ ଛୋଟ କଥା ବସିକି ସେ ପଟାମୁଣ୍ଡରେ ଛାତ ଉପରେ ଜମିକି ଅନେକ ମୁଣ୍ଡରେ ଢୁକୁଛି, ଆଉ ମୋତେ କ'ଣ କହିବ? ତୁମେ ପଢ଼ା କେତେ ଶାସ୍ତ୍ର ପଢ଼ିବ, ଭକ୍ତି କେଉଁଠି ଅଛି ତୁମେ ଦେଖ। ଆମେ ତାଙ୍କରି ଘରେ ରହୁଛେ, ଆଜି ପ୍ରଭୁ କ'ଣ ଖାଇଛି ତମେ ଚିନ୍ତା ଆସୁଛି? ମହାପ୍ରସାଦ ଗୋବିନ୍ଦ କହୁଛେ ସବ୍ଜିଟା ଟେଷ୍ଟ ହେଇନି, କିନ୍ତୁ ସେଇଟା ମହାପ୍ରସାଦ ଗୋବିନ୍ଦ ହେଲା ନା, ଭଗବାନ ଖାଇଥିବେ କି ନାହିଁ? ପ୍ରଭୁଙ୍କୁ ଏଇଟା ଭଲ ଲାଗିନଥିବ, ଚିନ୍ତା ଆସୁଛି? ତାର ଆମ କନସିୟସନେସ୍ କେଉଁଠି ଅଛି? ଆମେ କୃଷ୍ଣ କନସିୟସନେସ୍ରେ ଅଛେ? ଆମେ ଫିଲୋସଫି କ'ଣ କ'ଣ ଫିଲୋସଫି ଆମେ ପଢ଼େ ପାଠ ପଢ଼େଇବ ତୁମେ? ଆରେ ଗୁରୁଗୌରବଙ୍କୁ ଜାଣ ବାବା, 64 ମାଳା ଜପ କର, 20 ମାଳା ଜପ କର, କେଉଁ ବୃନ୍ଦାବନ ଯାଅ, ୱେର୍ ଇଜ୍ ୟୋର୍ କନସିୟସ୍? ତୁମ ଚେତନା କେଉଁଠି? କୃଷ୍ଣ କୁଆଡ଼େ? ତାଙ୍କ ଘରେ ରହୁଛ, ତାଙ୍କ ପାଇଁ ଲୋକ ପଇସା ଦେଉଛନ୍ତି, ତାଙ୍କୁ କ'ଣ ଆଜି ଭୋଗ ଲାଗିଛି? ସିଏ ଆଜି ଖାଇଛନ୍ତି କି ନା ଆମେ ଚିନ୍ତା କରୁନି? ଆମେ ପ୍ରସାଦ କଲେ ରାଜଭୋଗ ଭଲ ହେଇନି, କିନ୍ତୁ ଆମ ମନ ଦୁଃଖ ବୋଲି ଆମେ କି ପ୍ରକାର ଭକ୍ତ? ଏଇଠି ଗୁରୁଦେବ ଥିଲେ, ସବୁଦିନ ଚାମଚରେ ହାତ ମାରିକି ଦେଖୁଥିଲେ ଆଜି କ'ଣ ଠାକୁରଙ୍କର ଲାଗିଛି, ସାଧୁକୁ ଡାକି ପଚାରେ, ସାଧୁ କ'ଣ ଲୁଣିଆ ଅଣିବା କରୁଛୁ, ଠାକୁର କେମିତି ଭୋଗ ଲାଗେ? ଆମେ ଆମେ ତ ଚିନ୍ତା କରୁନି। ଭକ୍ତ ମୁଁ ପ୍ରାକ୍ଟିକାଲ ଉପରେ କଥା କହିବାକୁ ଚାହେଁ, ଥିଓରିଟିକାଲ ଫିଲୋସଫି ମୁଁ ବହୁତ ଜାଣିଛି, ଆଉ କଲଚର କଲେ ବି ଆହୁରି କଲ କରିପାରିବି, ମୋର ଆବଶ୍ୟକ ନାହିଁ, ମୁଁ ସେଇଟା ବନ୍ଦ କରିବା ପାଇଁ ଚାହୁଁଛି। ଆଇ ୱାଣ୍ଟ ଟୁ କ୍ଲୋଜ୍ ଦିସ୍ ଚାପ୍ଟର। ମୁଁ ଚାହେଁ ଗୁରୁଙ୍କର, ଭଗବାନଙ୍କର, ପ୍ରଭୁପାଦଙ୍କର ସେମାନଙ୍କୁ ବଞ୍ଚେଇକି ରଖନ୍ତେ, ଜଗତକୁ ଆମକୁ ବଞ୍ଚେଇକି ରଖନ୍ତୁ ତାଙ୍କ ଜ୍ଞାନରେ, ଆମର ଜ୍ଞାନ ଦରକାର ନାହିଁ। ପୋଥି ଗୁରୁଦେବ କୁହନ୍ତି, ପୋଥିଗତ ଜ୍ଞାନ ତୁମର ଜୀବନରେ କାମରେ ଲାଗିବନି, ଜଗତରୁ ସମ୍ମାନ ମିଳିବ, ଅର୍ଥ ମିଳିବ, ଯଶ ମିଳିବ, କିନ୍ତୁ ଦିବ୍ୟ ଜ୍ଞାନ ଆମେ କୃଷ୍ଣ ବେଳେ ଆମକୁ ଭଗବାନ ମନ୍ଦିରକୁ ଆସି ଆମେ ଭଗବାନଙ୍କୁ କେବେ ଗୋଟେ କହିବି ପାରିବାନି, ପ୍ରଭୁ ଆପଣ ଭଲ ଅଛନ୍ତି କି ନାହିଁ, ଖାଇଛନ୍ତି କି ନାହିଁ, ଭଗବାନଙ୍କୁ ଦେଖିକି ଆମେ ଜାଣିପାରୁ କ'ଣ ହେଇଛି? ଆମେ ଭଗବାନଙ୍କର ଦେଖିଲେ ମହାପ୍ରଭୁଙ୍କର କେଶ କ'ଣ ହେଇଛି? ଦେଖ ଏଇଠି ଦେଖ, ମୁଁ କହୁଛି ଏଇଠି ଦେଖ, ସେ କେଶ ମହାପ୍ରଭୁଙ୍କ କେଶ କ'ଣ ନା? ଦେଖ ଗୋଟେ ସାଇଡ଼ ଖୁସି ହେଇଛି। ଆମେ ଭଗବାନ ପ୍ରଭୁ ଆସି ଆମର ଆମକୁ ଦେଖାଉନି, ଆରେ ଏମିତି ହେଲା, ମୋର ମନେ ଅଛି ଗୁରୁଦେବ ଆସିଥିଲେ ଏଇଠି, ଏଇ ଠିଆ ଥିଲେ, ତାଙ୍କ ନାଁ ମୁଁ କହୁନି, ସେ ବିଦେଶୀ ଭକ୍ତ ଡ୍ରେସିଂ କରୁଥିଲେ, ମୋର ସବୁ ଜିନିଷ ମନେ ଅଛି, ଯେଦିନ ଥିଲି ଗୁରୁଦେବ 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 ପ୍ରଣାମ କରି ତାଙ୍କୁ ଧରିବାକୁ ପଡ଼ିବ, ଉଠିଲେ ପୁରା ଏତେ ମନ ଦୁଃଖ କଲେ, ରାଗିଲେ, କହିଲେ କିଏ ସିଏ ଆଜି ଶୃଙ୍ଗାର କରିଛି, କେମିତି ଶୃଙ୍ଗାର କରିଛି ସିଏ, କାରଣ ସିଏ ସବୁ ଏମିତି ଶୃଙ୍ଗାର କରିଥାନ୍ତି, ଠାକୁରଙ୍କର କମରଟା ଦେଖାହଉଛି, ଜଗନ୍ନାଥଙ୍କର କମରଟା ଛୋଟ, ରାଗିକି ଗୁରୁଦେବ କହିଲେ ଶୀଘ୍ର ତାକୁ ଚେଞ୍ଜ କର, ଭଗବାନଙ୍କୁ ଏମିତି ତୁମେ କ'ଣ କରୁଛ? ଆରେ ଆମେ ହରେ କୃଷ୍ଣ କରୁଛେ, କାହା ପାଇଁ ହରେ କୃଷ୍ଣ କରୁଛେ? ସେ କୃଷ୍ଣ ଭାଇଟି ଅଛନ୍ତି, ଯଦି ନାମ ରୂପ ବିଗ୍ରହ ତୁମର, ଆରେ ଆମେ ତ ଜାଣିପାରୁନି କୃଷ୍ଣ ଅଛନ୍ତି ବୋଲି, କମ୍ ସେ କମ୍ ଆଚାର୍ଯ୍ୟମାନେ ଆମକୁ କହିଛନ୍ତି ଭଲ ଖାଇବାକୁ ଦିଅ, ଭଲ ପିନ୍ଧିବାକୁ ଦିଅ, ମଣିଷ ଜଗତରେ ଦୁଇଟା କାମ କରୁଛି, ଏତେ ଖଟୁଛି ଦୁଇଟା ପାଇଁ, ଭଲ ଖାଇବା ପାଇଁ, ଭଲ ପିନ୍ଧିବା ପାଇଁ। ଆମେ ଯଦି ଭଗବାନଙ୍କୁ ରଖିକି ତାଙ୍କୁ ଭଲ ପିନ୍ଧି ପାରିଲେନି, ଭଲ ଖାଇବାକୁ ଦେଇପାରିଲେନି, ଆମେ କି ଭକ୍ତ? ଅର୍ଚ୍ଚନର ଦୁଇଟା ହେଲା ମୁଖ୍ୟ, ଆଉ ସେଇଥିରେ ସମ୍ବନ୍ଧ ଆସେ, ଆଉ ଆମର ପ୍ରସାଦରେ ଆମେ କମ୍ପ୍ଲେନ୍ କରୁଛେ ଭଗବାନଙ୍କ କଥା, ଭଗବାନ କିଚେନ୍ କ'ଣ ହେଇଛି, ଭଗବାନଙ୍କ ରୋଷେଇ କେମିତି ହେଉଛି, ଆମେ ଚିନ୍ତା କରୁଛେ? କିନ୍ତୁ ପ୍ରଭୁପାଦଙ୍କ ଶିଷ୍ୟଙ୍କର ତା ନାହିଁ, ମୁଁ ଯାଇ ସବୁ ପ୍ଲାନ୍ ଦେଖିକି ଆସୁଛି, ମୁଁ ପ୍ରିଚିଂ କରିବା ପାଇଁ ଯାଉନି, ଆପଣ ଉଜ୍ଜୟିନୀ ମନ୍ଦିର ମୁଁ ଗଲେ ଦେଖିଲି କେମିତି ମହାରାଜ କରୁଛନ୍ତି, ସବୁ ଭିତରୁ କେମିତି ଆସିବ ପ୍ରସାଦ, କେମିତି ଡେଡିକେସନ୍ ହେଇଛି, କେମିତି ମନ୍ଦିର ସବୁ ତିଆରି କରୁଛୁ, କାରଣ ସେମାନେ ସବୁ କୃଷ୍ଣ କଥା ଚିନ୍ତା କରୁଥିଲେ, ପ୍ରଭୁପାଦ ପ୍ରେରଣା କରିଥିଲେ। ଲେଥାର୍ଜି ଭଳିଆ ହେଲା ହବନି, ଅଳସୁଆ ହେଲା ହବନି, ଏଇଟା ପ୍ରଭୁପାଦଙ୍କ ଶିକ୍ଷା ନୁହେଁ, ଆଉ ପ୍ରଭୁପାଦଙ୍କର ଶିଷ୍ୟମାନଙ୍କର ବି ଶିକ୍ଷାଟା ନୁହେଁ, ଆମେ ତାଙ୍କର ଶିଷ୍ୟ। ଆଉ ତୁମେ ବଞ୍ଚିବା ପାଇଁ ଏତେ କାହିଁକି ଚିନ୍ତା କରୁଛ, ତୁମକୁ ଗୁରୁ ବଞ୍ଚାଇବେ, କୃଷ୍ଣ ବଞ୍ଚାଇବେ, ପ୍ରଭୁପାଦ ବଞ୍ଚାଇବେ, ବଡ଼ ହବା ପାଇଁ ଚେଷ୍ଟା କରୁନି, ତାଙ୍କୁ ବଡ଼ କର, ତୁମେ ବଡ଼ ହେଇଯିବ। ପ୍ରଭୁପାଦଙ୍କର ମହାରାଜଙ୍କର ଗୋଟିଏ ଲୀଳା କହିବି, ବହୁତ ଲୀଳା ଅଛି। ପ୍ରଭୁପାଦ କେତେ ସ୍ନେହ କରନ୍ତି, ଆଉ କେତେ ଶାସନ ବି କରନ୍ତି, ବହୁତ ପ୍ରଭୁପାଦ ଡରନ୍ତି ସମସ୍ତେ। ଆପଣ ଭାବନ୍ତୁ ଯେ ପ୍ରଭୁପାଦ ଏତେ ସଫ୍ଟ ନେଚରରେ, ବହୁତ ଏତେ ପ୍ରିନ୍ସିପଲ ଷ୍ଟ୍ରିକ୍ଟ, ବହୁତ ଡରନ୍ତି ପ୍ରଭୁପାଦ ସମସ୍ତେ। ଆପଣମାନେ ପଢ଼ିବେ ପ୍ରଭୁପାଦ ଲାଭ ଜାଣିପାରିବେ, କନ୍ଭରସେସନ ପଢ଼ିକି ଜାଣିପାରିବେ, ନନ୍ ସାନ୍ସ ପ୍ରଭୁପାଦ ଏମିତି ପୁରା ଗମ୍ଭୀର କରି, ନନ୍ ସାନ୍ସ କରିଛି, ନନ୍ ସାନ୍ସ। ଏବେ ଗୋଟେ କନ୍ଭରସେସନ ପଢ଼ୁଥିଲେ, ସେ ଗୋଟେ ଇଣ୍ଡିଆନ୍ ଗୋଟେ ଆସି ଯୁକ୍ତି କରୁଛି, ସେଠି ଲେଖୁଛନ୍ତି ସୁତକିତି ପ୍ରଭୁ କିଏ ପ୍ରଭୁପାଦ ଡିସାଇପଲ ଲେଖୁଛି ତାଙ୍କ କନ୍ଭରସେସନରେ, ପ୍ରଭୁପାଦ ଏମିତି ଫାଡ଼ କଲେ, କିକ୍ ହିମ ଆଉଟ୍, କିକ୍ ହିମ ଆଉଟ୍, ଇମିଡିଏଟଲି କିକ୍ ହିମ ଆଉଟ୍। କହିଲେ ମୋ ଜୀବନରେ ମୁଁ ଦେଖିନି ପ୍ରଭୁପାଦ କୌଣସି ଗେଷ୍ଟକୁ ଏମିତି କଥା କୁହନ୍ତି ବୋଲି, କାରଣ ସେ କୃଷ୍ଣଙ୍କୁ ଟିକେ କ୍ରିଟିସାଇଜ୍ କରିଦେଲେ, ପ୍ରଭୁପାଦ ତାଙ୍କୁ ବୁଝେଇଲେ ନା କୃଷ୍ଣ ତୁମେ କ୍ରିଟିସାଇଜ୍ କରିପାରିବନି, ସେ ମେଦରେ ମାନିଲେନି, ପ୍ରଭୁପାଦ କୁହନ୍ତି କିକ୍ ହିମ ଆଉଟ୍ ଫ୍ରମ୍ ମାଇ ରୁମ୍। ବହୁତ ଷ୍ଟ୍ରିକ୍ଟ ଚାରୁ ମହାରାଜ, ଆମେ ପ୍ରଭୁପାଦ କେତେବେଳେ କ'ଣ ଡାଏଟ୍ ନେବେ ତାଙ୍କର, ତାଙ୍କ ହିସାବ ଶରୀର ଯେତେବେଳେ, କାରଣ ସେମାନେ ତାଙ୍କ କଥା ଏଇ ଦୁଇ ବର୍ଷ ବହୁତ ମୋତେ ସାହାଯ୍ୟ କରିଛି, ଏଇ ଯେଉଁ ଲକଡାଉନ, ଏଇ ପ୍ରଭୁପାଦଙ୍କ ବିଷୟରେ ଜାଣିବା, ଟିକେ ଚିନ୍ତା କରିବା, ବହୁତ ଆଶ୍ଚର୍ଯ୍ୟ ମିଳେ ପ୍ରଭୁପାଦ ଜିନିଷ ପଢ଼ିବା ପାଇଁ। ପ୍ରଭୁପାଦ ସବୁ ଡାଏଟ୍ କିଛି କହି ହେବନି, ଆଜି କ'ଣ ପାଇବେ କିଛି ନାହିଁ, କିଛି କହି ହେବନି। ପ୍ରଭୁପାଦ ହଠାତ୍ ଚାରୁ ମହାରାଜ ଥାନ୍ତି, ମହାରାଜ ପ୍ରଭୁପାଦ ଶିଖିଛନ୍ତି କେମିତି କୁକିଂ କରିବାକୁ ପଡ଼ିବ, ବେଙ୍ଗଲର ଆଇଟମ୍ ସବୁ ଅଲଗା, ଚଟଚଟି ଆମର ଓଡ଼ିଆରେ କୁହନ୍ତିନି କି, ସେ ପ୍ରଭୁପାଦ ତାଙ୍କୁ ଗୋଟେ କହିଛନ୍ତି ଏଇ ଚଟଚଟିଟା ବନାଅ, ସେଥିରେ ଘିଅ ପଡ଼େ, ଚିଲି ପଡ଼େ, ହଟ୍ ଚିଲି, ଏ ଯେଉଁ କ'ଣ ଆମର ଶୁଖିଲା ଲଙ୍କା। ମହାରାଜ କ'ଣ କହିଛନ୍ତି, କୁକିଂ କରିକି ନେଇଛନ୍ତି, ଲଙ୍କା ପକେଇ ନାହାନ୍ତି, ପ୍ରଭୁପାଦ ପେଟଟା ଖରାପ ହବ, ପ୍ରଭୁପାଦ ପାଉଛନ୍ତି, କହିଲେ ଚିଲି କାହିଁ, ଚିଲିଟା କାହିଁ, ହଟ୍ ଚିଲି କାହିଁ ପକେଇନ। ଆଉ ପ୍ରଭୁପାଦ କହିଲେ ମୁଁ ପର୍ସନାଲି, ଆଇ ଟଟ୍ ୟୁ ପର୍ସନାଲି, ମୁଁ ତତେ ଚାରୁ ମହାରାଜ ପର୍ସନାଲି ଶିଖେଇଥିଲେ ପ୍ରଭୁପାଦ, ଏଇଟା ଏମିତି ରୋଷେଇ ହବ, ଏମିତି ଏମିତି ରୋଷେଇ ହବ। ଏବେ ଗୋଟେ କୋର୍ସ ମୁଁ ପଢ଼ୁଥିଲି ପ୍ରଭୁପାଦଙ୍କର, ପ୍ରଭୁପାଦ କହିଲେ ସନ୍ଧ୍ୟାବେଳେ କହିଲେ ଟିକେ ପୁରୀ କରିକି ଆଣ, ଥଣ୍ଡା ଦେଶ ନା, ସବୁ ବିଦେଶରୁ ଥଣ୍ଡା ଦେଶ, ଟିକେ ଅଏଲ୍ ନ ଖାଇଲେ ବି ଆପଣଙ୍କର ଏ ବୟସରେ, ଯେତେବେଳେ ପୁରୀ କରିଛ ସେ ପୁରୀଟା ଫୁଲି ନାହିଁ, ପ୍ରଭୁପାଦ ସିଧା କିଛି ନି କଲେ, ପଟାପଟ ପୁରୀ ତିଆରି କଲେ, ପୁରୀ ଫୁଲିଲା ଧରିକି ଆସିଲେ, କହୁଥିଲେ ପ୍ରଭୁପାଦ ପୁରୀ ତିଆରି କରୁଛ ସମସ୍ତେ ଦେଖୁଛନ୍ତି, ପ୍ରଭୁପାଦ କହିଲେ ଡୋଣ୍ଟ ଥିଙ୍କ ଓନ୍ଲି ଆଇ ନୋ ହାଉ ଟୁ ମେକ୍ ପୁରୀ, ଆଇ ନୋ ହାଉ ଟୁ ମେକ୍ ଡିଭୋଟି ଅଲସୋ। ସିଏ ଏମିତି ଇଞ୍ଜେକ୍ଟେଡ୍ କରିବେ, ଏମିତି କଥା ମୁଁ ପଢି ପଢି ବେଳେ ଜାଣିଛି, ଆରେ ଇଏ ତ ଭଗବାନଙ୍କ ଛଡ଼ା ଭଗବାନ ଭଗବାନ ହିଁ ଆସୁଛନ୍ତି ଜଗତ, ଆଉ ସେଇଟା ପ୍ରଭୁପାଦ ସେସବୁ ଜାଣିଥିଲେ, ଏମିତି ଏମିତି କଥା କହିବେ। ତିନି ଦିନ ଚାରୁ ମହାରାଜ ଗୋଟେ କଥା ପଚାରିଲେ, ଏମିତି କହୁଥାନ୍ତି ମହାରାଜ, ଏତେ ମହାରାଜ କମଳ ସ୍ୱର ଡରି କହୁନାହାନ୍ତି, ମୁଁ ତୁମକୁ ପର୍ସନାଲ ଶିଖେଇଥିଲି, କିଚେନରେ ଚିଲି ନଥିଲା କି, ଯେତେବେଳେ ଖାଇବାକୁ ଥିଲେ ତିନି ଦିନ ହିନ୍ଦୀ କହିଲେ ଚାରୁ ମହାରାଜ, ଲାଷ୍ଟ କହିଲେ ମୋତେ କହିବାକୁ ପଡ଼ିବ, କହିଲେ ପ୍ରଭୁପାଦ ଆପଣଙ୍କ ଦେହ ଖରାପ ହବ ନା, ଲଙ୍କା ଗୁଣ୍ଡଗୁଡ଼ା ପକେଇଲେ ଘିଅ ଆଣେ, ଲଙ୍କା ଗୁଣ୍ଡ ଦେହ ଖରାପ ହବ, ଆଉ ସେଥିପାଇଁ ମୁଁ ପକେଇନି, ଚିଲି କିନ୍ତୁ ଥିଲା। ପ୍ରଭୁପାଦ ସେଇଟା କହିଲେନି କାହିଁକି ମୋତେ ଆଗରୁ, ମୁଁ ତିନି ଦିନ ହେଲା ତୁମକୁ ଗାଳି ଦେଉଛି, କହିଲେନି କାହିଁକି ମୋତେ, ନା ମୁଁ ଡରି କହୁନଥିଲି। ଏତେ ପ୍ରଭୁପାଦ ଷ୍ଟ୍ରିକ୍ଟ, ଆଉ ଥରେ ଗୋଟେ ଅଛି ପ୍ରଭୁପାଦ କହିଲେ ଯାଅ ଲେମନ ଜୁସ୍ ଆଣ, ଲେମନ ହଁ ଅରେଞ୍ଜ, ଅରେଞ୍ଜ ଜୁସ୍। ସେତେବେଳେ ଆମର ଯେମିତି ଇସ୍କନ ମନ୍ଦିର ଆଗରେ ମାୟପୁରରେ ଆମର ଯେମିତି ଫଳ ବିକ୍ରି ସେଟା ନଥିଲା, ସେ ହୁଲୁର ଘାଟ ନହେଲେ ଆଗକୁ କ'ଣ ସେଟା ଆମର କାଜୁ ସମାଧି ଯେଉଁଠି ଅଛି ସେ ବଜାରଟା, ବାମନ ପୁକୁର ସେଠି ଯିବାକୁ ପଡ଼ିବ, ସେତେବେଳେ ରିକ୍ସା ହିଁ ନାହିଁ। ଆଉ ସେତେବେଳେ କହିଲେ ମହାରାଜ କହିଲେ ମୁଖ୍ୟ ସର୍ଭାଣ୍ଟ ବି ନାହାନ୍ତି, ପ୍ରଭୁପାଦ କହିଲା ମାନେ ଯେମିତି ଗୁରୁଦେବଙ୍କର ଗୋଟେ ବେଲ୍ ଥିଲା, ପ୍ରଭୁପାଦଙ୍କର ଗୋଟେ ବେଲ୍ ଥାଏ, ପ୍ରଭୁପାଦ ବେଲ୍ ମାରିଦେଲେ ଚାରୁ ମହାରାଜ କହିଲେ ମୋର ଅରେଞ୍ଜ ଜୁସ୍ ଦରକାର, ଦୌଡ଼ିଲେ ଦୌଡ଼ିଥିଲେ ଅରେଞ୍ଜ ଜୁସ୍ ଆଣିଲେ ଲେଟ୍ ହେଇଗଲାଣି, ଯାଇକି ବାମନ ପୋଖରୀ କେଉଁଠୁ ଆଣିବେ ନା, ପ୍ରଭୁପାଦ ସେ ଆସି ପ୍ରିପେୟାର କରୁଛନ୍ତି, ପ୍ରଭୁପାଦ ବେଲ୍ ଲଗେଇଛନ୍ତି, ଚାରମାନେ ଆରେ ପ୍ରଭା ଚାହିଁଲେ କିନ୍ତୁ ମୁଁ କଣ କରିବି, ନାହିଁ କିଚେନରେ ନାହିଁ ଅରେଞ୍ଜ, ବେଲ୍ଟାକୁ ଜାବିକି ଧରିଲେ ପୁରା ମାନେ ରାଗିଗଲେ ଯେମିତି ପୁରା ଜାବିକି ଧରିଲେ ପୁରା ବାଜୁଛି 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 ଚାରମାନ କହିଲେ ପୁରା ଅବସ୍ଥା ଘାଇଲ ହେଇଯିବ ଆଉ, ମାନେ ପ୍ରଭୁପଦ କେତେ ଷ୍ଟ୍ରିକ୍ଟ ଆଉ କେତେ ସ୍ନେହ ଦିଅନ୍ତି, ସେଥିପାଇଁ ଏତେ ସମ୍ଭ୍ରାନ୍ତ ବଂଶରୁ ଏତେ ଉଚ୍ଚ ଶିକ୍ଷିତ ହେଇକି ସେମାନେ ଜୀବନଟାକୁ ପ୍ରଭୁପଦଙ୍କୁ ଦେଇଦେଇଥିଲେ, ସବୁ ଦେଇଦେଇଥିଲେ ଆପଣ ଯେତେ ଶିଶି ବାଜି ଅଛନ୍ତି ତାଙ୍କର ଅନକମ୍ପେୟାରେବୁଲ ଲଭ୍ ଫର ପ୍ରଭୁପାଦ ତୁଳନୀୟ। ସେମାନେ ଭାଗବତ କ୍ଲାସରେ ବସିବେ ତାଙ୍କ ପାଠରୁ କେବଳ ପ୍ରଭୁପାଦ ହିଁ ବାହାରିବ, ପ୍ରଭୁପାଦ ଏଟା କହିଛନ୍ତି, ବହୁତ ସୁନ୍ଦର ଲାଗେ ତାଙ୍କ କଥା ଶୁଣିବା ପାଇଁ। ଏଥିପାଇଁ ଆରେ ଭାଇ ଶାସ୍ତ୍ରର ଜୀବନ ହଉଛି ସାଧୁ, ଶାସ୍ତ୍ର କିଏ ଜୀବନ ଦେଇଛନ୍ତି, ଭାଗବତଙ୍କର ପିତା ଭାଗବତ କାହା ଦ୍ୱାରା ପ୍ରକଟ ହେଇଛନ୍ତି, ବ୍ୟାସଙ୍କ ଦ୍ୱାରା। ଶାସ୍ତ୍ରଙ୍କ ଜଗତକୁ କିଏ ଆଣିଛନ୍ତି, ଭଗବାନଙ୍କ ଜଗତକୁ କିଏ ଆଣିଛନ୍ତି, ସାଧୁ ପ୍ରତି ତୁମର ଜୀବନ ନାହିଁ, ତୁମର ଜୀବନ ନାହିଁ ବୋଲି ଜାଣ। ତୁମେ ଲକ୍ଷ ଲକ୍ଷ ମାଳା ଜପ କର, ଗୁରୁଦେବ କହିଲେ ସେଇଟା ନାମ ଅକ୍ଷର, ଭଜନ କ'ଣ ଆମକୁ ପାଠ ପଢ଼ିବ ତୁମେ, ମୁଁ ଭଜନ କରୁଛି ସାଧନ କରୁଛି, କି ସାଧନ କରିବ ତୁମେ, ସାଧୁଙ୍କୁ ଭଲ ପାଉନ, ତୁମର ଜୀବନ ନାହିଁ ବାପା। ଆମେ ଏଗୁଡ଼ା ସବୁ ଗୁରୁଙ୍କ କତିରୁ ଶୁଣୁଛୁ, ଶାସ୍ତ୍ରରେ ଦେଖୁଛୁ, ଅନୁଭବ ବି ଦେଖୁଛୁ, ସାଧୁକୁ ତୁମେ ଭଲ ପାଉନ, ତୁମର କ'ଣ ଜୀବନ ଅଛି। ମହାରାଜ ଦୌଡ଼ିକି ଆଣିଲେ, ପ୍ରଭୁପାଦ ବେଲ୍ଟାକୁ ଚାପିକି ରଖିଛନ୍ତି ସେତେମାନେ, ପ୍ରଭୁପାଦ କହିଲେ ଲେ ଯାଅ ମୁଁ ଖାଇବିନି, ଟାଇମ୍ ହିସାବରେ ନା ମହାରାଜ ଜାଣନ୍ତି ସେ ସବୁ ସେ ଯାଉନାହାନ୍ତି, ଭୟ କରି 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 ଗଲେ ଧରି ଟ୍ରେଟାକୁ ଟେବୁଲ ଉପରେ ରଖିଲେ, ଠିଆ ହେଲେ ପ୍ରଭୁପାଦ ବହୁତ ରାଗି ହେଇଛନ୍ତି, ବେଲ୍ ମାଡ଼ିକରି ଏମିତି ରଖିଛନ୍ତି। ତାପରେ ଧୀରେ ଗ୍ଲାସକୁ ଧରିଲେ ଶର୍ମା ଆଜିକାଲି ଯା ଥଣ୍ଡା ହେଇଗଲେ, ପିଇ ସାରିଲେ, ପିଇ ସାରିଲା ପରେ ଶର୍ମା ଭୁଲି ଯାଇଛନ୍ତି, କାରଣ ବେଲ୍ଟା ମାରିଦେଇଛନ୍ତି ନା, ପ୍ରଭୁପାଦ ଜୁସ୍ ଖାଇସାରିଲା ମାନେ ହଟ୍ ୱାଟର୍ରେ ସାଙ୍ଗେ ସାଙ୍ଗେ ମୁହଁ ଧୋଇବେ, ପାଣି ନାହିଁ ଆହୁରି ରଖିବେ, ପୁଣି ଦୌଡ଼ିଲେ କିଚେନ୍ କି କିଚେନ୍ରେ ହଟ୍ ୱାଟର୍ ଆଣିଲା ବେଳକୁ ଦେଖିଲା ବେଳକୁ କ'ଣ ସେଇଟା କୁହନ୍ତି ପେପର୍ ନାପକିନ୍, ସେଇଟା ବି ନାହିଁ, କାରଣ ତର୍ତ୍ତର ପ୍ରଭୁପାଦ ଷ୍ଟ୍ରିକ୍ଟ ନା, ପ୍ରଭୁପାଦ ମହାରାଜ ଦୌଡ଼ୁଛନ୍ତି, ପ୍ରଭୁପାଦ ଜାଣିଦେଲେଣି ଇଏ ଭୟ କରିଗଲାଣି ବହୁତ, କାରଣ ଲେଟ୍ ହେଇଗଲାଣି, ବେଲ୍ଟାକୁ ଚାପିକି ଧରିଛନ୍ତି, ତେଣୁ ଧରିକି ଆସିଲେ ଆଉ ପାଇସାରିଲେ, ମହାରାଜ ସେଠି ବସିଛନ୍ତି। ପ୍ରଭୁପାଦ କହିଲେ ମୁଁ ବୃଦ୍ଧ ହେଇଗଲାଣି ତ, ବୃଦ୍ଧ ହେଲେ ଇରିଟେସନ୍ଟା ବେଶୀ ଆସେ, ଦେଖ ପ୍ରଭୁପାଦ କେମିତି କହୁଛନ୍ତି, ଇଏ ସାଧୁଙ୍କୁ ସେଇଭଳିଆ ସାଧୁ ସେମାନେ ଦେଖିଛନ୍ତି। କୃଷ୍ଣ କ'ଣ, କୃଷ୍ଣ କିଏ ଆସ, କୃଷ୍ଣ କିଏ ଆସ, ଦେଖିବେ ତୁମେ କୃଷ୍ଣଙ୍କୁ, କୃଷ୍ଣ କୃପା ଶ୍ରୀମୂର୍ତ୍ତି, ଯାହାର ଗୁରୁ ଦର୍ଶନ ହେଇନି ତାର ସାଧୁ ଭଗବାନ ଦର୍ଶନ ହୁଏ ନାହିଁ। ଆମ ପରମ୍ପରାର ଶିକ୍ଷା ଉପରେ ବହୁତ ଫୋକସ୍ ଶିଖିବାକୁ ପଡ଼ିବ, ପ୍ରିଚିଙ୍କର କିଛି କିଛି କ୍ଷତି ନାହିଁ, ପ୍ରଚାର କର କିନ୍ତୁ ପ୍ରାଣ ଜାଣ, ଗୌଡ଼ୀୟ ସିଦ୍ଧାନ୍ତ ହେଉଛି ପ୍ରାଣ। ତୁମେ ସାଧୁଙ୍କୁ ଭଲ ପାଉନ, ତୁମର ପ୍ରିଚିଂ ୟୁଜଲେସ୍ ହେଇଯିବ, ମନେ ରଖ। ସେଥିପାଇଁ ସିଏ ପ୍ରଭୁପାଦ କହିଲେ ବୟସ ହେଇଗଲେ ଗୋଟେ ଇରିଟେସନ୍ ଆସେ, ତୁମେ କିଛି ଖରାପ ମନେ କରିବନି। ପ୍ରଭୁପାଦ କହୁଛନ୍ତି, ଚାରୁ ମହାରାଜ କାନ୍ଦୁଛନ୍ତି, କହିଲେ ଆପଣ ଆପଣ କାହିଁକି ଏମିତି କହୁଛନ୍ତି, ଆପଣ ଆମର ବାପା ଭଳିଆ, କାହିଁକି ପ୍ରଭୁପାଦ ବାରମ୍ବାର ଏଇଟାକୁ କହୁଛନ୍ତି, କାରଣ ପ୍ରଭୁପାଦ ବହୁତ ଦୁଃଖ ଲାଗୁଛି, ଇଏ କେତେ କଷ୍ଟ କରି ସେ ଆଣିଲା, ଜୁସ୍ ଆଣିଲା, ମୁଁ ମନା କରିଦେଲି, ପୁଣି ଦୌଡ଼ିଲା, ଆଉ ପ୍ରଭୁପାଦ ସେଠୁ ବାରମ୍ବାର ମୁଁ ବୁଢ଼ା ହେଇଗଲେ ଲୋକର ଇରିଟେସନ୍ ଆସେ, ମହାରାଜ କାନ୍ଦୁଛନ୍ତି ନା, ନାଇଁ ପ୍ରଭୁପାଦ ଆପଣ କେବେ କିଛି କହିବେନି। ବହୁତ ମହାରାଜଙ୍କ ଲୀଳା ଅଛି ପ୍ରଭୁପାଦଙ୍କ ସହିତ, କାରଣ ପ୍ରଭୁପାଦ ମହାରାଜଙ୍କ ସେକ୍ରେଟେରୀ ଥିଲେ ଆଉ କୁକିଂ ବି କରୁଥିଲେ, ପ୍ରଭୁ ଜାଣନ୍ତି ବେଶୀ, କାରଣ ପ୍ରଭୁ ଆମେରିକାରେ ଥିଲାବେଳେ ମହାରାଜ, ମୁଁ ଏ କଥା କହୁଥିଲା ଇନଷ୍ଟିଚ୍ୟୁସନ୍ କଥା ଭୁଲିଗଲି, ଇମ୍ପୋର୍ଟାଣ୍ଟ କଥା, ଯେଉଁ ପ୍ରଭୁପାଦଙ୍କ ମୂର୍ତ୍ତି କେଉଁଠି ତିଆରି ହେଉଛି, ମୁଁ ଯାଉଥିଲି ସେଠିକି, ଚାଲ ଦିଅ ପ୍ରଭୁପାଦଙ୍କ ମୂର୍ତ୍ତି, ମହାରାଜ ସେ ମୋତେ କହୁଥିଲେ, ତାଙ୍କ ଡାଇରେକ୍ଟର ବ୍ରହ୍ମଚାରୀ ଜଣେ ବହୁତ ଏଜୁକେଟେଡ୍, ମୋତେ ଶିଖଉଥିଲେ, ମୋତେ କେମିତି ଗୁରୁଦେବ କହିଥିଲେ ଏମିତି ତିଆରି କରିବ ପ୍ରଭୁପାଦଙ୍କ ମୂର୍ତ୍ତି, ଏ ଯେଉଁ ଅଲ୍ଟର ଆଜି ହୋଲ୍ ୱାର୍ଲଡ଼କୁ ଯାଉଛି ନା, ଇସ୍କନର ଯେଉଁ ଅଲ୍ଟର ଯେଉଁ ତିଆରି ହେଉଛି ସେଠି, ମହାରାଜଙ୍କର ଆଇଡ଼ିଆ, କାରଣ ସେ ଜାଣିଥିଲେ ଦିନେ ଏଇ ଅଲ୍ଟର ଆଉ ଡେଟି ହିଁ ଏ ମନ୍ଦିରକୁ ଚଳେଇବ, ଆକ୍ଚୁଆଲି ସେଇ ଡିପାର୍ଟମେଣ୍ଟ ବର୍ତ୍ତମାନ ମନ୍ଦିରର ମେନ୍ ଜିନିଷ। ଆମର ଏଇଟା କାଠ ହେଉଛି ନା, ଏଠି ଯେମିତି ମୁଁ କାଠର ବଦଳ କରିଥିଲା, କାଠର କରିଥିଲି, କିନ୍ତୁ ଏଇଟା ମେଣ୍ଟେନାନ୍ସ କରିବା ବହୁତ କଷ୍ଟ। ଡିବୁଡ଼ି ମାନେ କହିଲେ, ମହାରାଜ କରିବା ବହୁତ କଷ୍ଟ କାଠର ଏମିତି, ମହାରାଜ ନିଜେ ଚାଇନାରୁ ଗୋଟେ ମେସିନ୍ ମଗେଇଲେ, ମୁଁ ସବୁ ବୁଲିକି ଦେଖୁଥିଲି କାର୍ଭିଂ ପାଇଁ, କମ୍ପ୍ୟୁଟରାଇଜ୍ ମେସିନ୍, ଯାଅ ଚାଇନାରୁ ମଗାଅ, କାହିଁକି ମୁଁ ଏଇଟା କାହିଁକି କହୁଛି, ସେମାନେ ଗୋଟେ ଇନଷ୍ଟିଚ୍ୟୁସନ୍ ପାଇଁ କେତେ ଫୋକସ୍ କରୁଥିଲେ, ଆମେ ଇନଷ୍ଟିଚ୍ୟୁସନ୍ ଆମେ କେୟାର କରୁନୁ ଟେମ୍ପୁଲ ଉପରେ, କ'ଣ ଏଠି ମନ୍ଦିର ନଷ୍ଟ ହେଇଯାଉଛି, କେଉଁଠି ଲାଇଟ୍ ଚାଲିଛି, କେଉଁଠି ଫ୍ୟାନ୍ ଚାଲିଛି, ଆମେ କ'ଣ ବକ୍ତ ହବା, କଣ ଭକ୍ତ ଭାବ, ଆମର ଜୀବନ ନାହିଁ। ସେ ଅଲ୍ଟ୍ରା ଡିପାର୍ଟମେଣ୍ଟ ମହାରାଜ କହିଲେ କାଠ ଆଉ କରନି, କାଠକୁ ଚେଞ୍ଜ କର, କାହିଁକି କାଠଟା ମେଣ୍ଟେନାନ୍ସ ଡିପୋର୍ଟ ମାନେ କମ୍ପ୍ଲେନ୍ କରିବେ। ମହାରାଜ ନିଜେ ଆଇଡିଆ ଦେଇକି ସେ ଫାଇବର, ଏବେ ଯୋଉ ହଉଛି ନା ଧଳାରେ, ତା ଫାଇବରରେ ମୁଁ ଯାଇଥିଲି ଦେଖିଲି, ମୁଁ କହିଲି ନା ନାଇଁ ମୁଁ ମୋ ଠାକୁର ମନ୍ଦିର ନେବି, ମୋର ଯଦି ପଇସା ନାହିଁ ମୁଁ କୋଉଠି ହେଲେ ଆରେଞ୍ଜ କରିବି, ଦୁଇଟା ଅଲ୍ଟ୍ରା ଦେଇ ଅର୍ଡର ଦେଇକି ମୁଁ ଆସିବି। ମୁଁ କହିଲି ନାଇଁ ନବା ଠାକୁରଙ୍କ ପାଇଁ ଅଲ୍ଟ୍ରା, ଦୁଇଟା ଅର୍ଡର ଦେଲି। ମୁଁ କହିଲି ନାଇଁ ପ୍ରଭୁଙ୍କ ପାଇଁ ଯାହା ବି ହେଲା ହଉ ଭଗବାନ ପାଇଁ ନବା। ଗୋଟେ ଇନଷ୍ଟିଚ୍ୟୁସନକୁ ରଖିବା ପାଇଁ ସେମାନେ କେତେ ଚିନ୍ତା କରୁଛନ୍ତି, କିନ୍ତୁ ଆମେ ବ୍ୟସ୍ତ ହଉଛେ ମୁଁ କିନ୍ତୁ ଇନଷ୍ଟିଚ୍ୟୁସନ ବଞ୍ଚିବି, ଏଇଟା ହଉଛି ଆମ ମାଇନସ ପଏଣ୍ଟ। ମହାରାଜଙ୍କର ବହୁତ କଥା ଅଛି, ଆପଣମାନେ କହିବେ, ମୁଁ ଲାଷ୍ଟ କଥା କହୁଛି। ପ୍ରଭୁପାଦଙ୍କୁ ବହୁତ ଲୀଳା ଅଛି, ଗୋଟେ ଲୀଳା ଲାଷ୍ଟ କହୁଛି ଏଇଟା। ଥରେ ଅଏଲ୍ ମେସିନ୍, କାରଣ ପ୍ରଭୁପାଦ ମହାରାଜ ସବୁ ଲେଟର ଗୁଡ଼ାକ ସବୁ ପ୍ରଭୁପାଦ କୁହନ୍ତି, ମହାରାଜ ପଠାନ୍ତି, ସେକ୍ରେଟେରୀ ଥିଲେ ତ। ପ୍ରଭୁପାଦଙ୍କର ଅଏଲ୍ ମେସେଜ୍ ହେଉଛି କୋଟ ମାୟପୁରରେ ଉପରେ ବସି ପ୍ରଭୁପାଦ ଜଣେ ଅଧୁ, କାରଣ ମୋତେ ଯୋଉ 2 ବର୍ଷ ମିଳିଲା ମୁଁ ବହୁତ ପ୍ରଭୁପାଦ ବିଷୟରେ ପଢ଼ିବି। ଆଗରୁ କ'ଣ ଏଇ କେବଳ ପ୍ରିଚିଂରେ ମୋ ସମୟ ପଳାଉଥିଲା, ଆଉ କିଛି ଗୋଟେ ପଢିବା, ଆଉ ଗୋଟେ ସାଧୁଙ୍କୁ ଯୋଉ ଏଇ ଜିନିଷଟା ସେଟା ଟିଚିଂସ ତାକୁ ବହୁତ ଏ ଗୁରୁଦେବଙ୍କର ପ୍ରଭୁପାଦଙ୍କର ଶାସ୍ତ୍ରର ଯୋଉ ନିର୍ଯାସ ଗୁଡାକ ସମୟ ଦରକାର ନା। ପ୍ରଭୁପାଦଙ୍କର ଅଏଲ୍ ମେସେଜ୍ ହଉ ଯେମିତି ପ୍ରଭୁପାଦଙ୍କ କଥା ଗଲେ, ପ୍ରଭୁପାଦଙ୍କୁ ପଚାରିଲେ ମହାରାଜ ଇଏ ଏଇ ପ୍ରଶ୍ନ ପଚାରିଛନ୍ତି, ଏଇଟା ପ୍ରଭୁପାଦ ସବୁ ଆନ୍ସର ଦେଇଦେଲେ। ଜର୍ନାଲିଷ୍ଟ ସେକ୍ରେଟେରୀ ପଳେଇ ଆସନ୍ତି, ମହାରାଜ କହିଲେ ମୁଁ ଟିକେ ବସିବି କି କାଳେ ପ୍ରଭୁପାଦ ମୋତେ କ'ଣ କହିବେ କି, ସେତେବେଳେ ମହାରାଜ ବ୍ରହ୍ମଚାରୀ ଥିଲେ। ସିଏ କେମିତି ଭଗବାନଙ୍କର ଲୋକ ଜାଣିପାରନ୍ତି ସବୁ, ପ୍ରଭୁପାଦ ଭଗବାନଙ୍କର ଲୋକ ପୁରା ପୁରା ଭଗବାନ ସିଏ। କାରଣ ଚାରୁମହାରାଜ ବସିଲେ ମୋତେ କିଛି କହିବେ କି, ଜେନେରାଲି ପ୍ରଭୁପାଦ ଅଲ୍ ମେସେଜ୍ ବେଳେ ବେଶୀ କିଛି କୁହନ୍ତିନି, ଦେଖିଛି ଆପଣ କିନ୍ତୁ ହସୁଛନ୍ତି ପ୍ରଭୁପାଦ ଗୁଡ଼ିକ ଗାମୁଛା ମାରିଦେଇକି, ସେ କିଛି କେୟାର କରନ୍ତିନି ଜଗତରେ କୌଣସି ବସ୍ତୁ ବି। ମହାରାଜ ବସିଗଲେ, କାରଣ ମହାରାଜଙ୍କ ଇଚ୍ଛା ଯେ ପ୍ରଭୁପାଦ ମୋତେ ଗୋଟେ ସ୍ପେଶାଲ କିଛି ଇନଷ୍ଟ୍ରକ୍ସନ୍ ଦିଅନ୍ତି, ସର୍ଭେଣ୍ଟ ମେସେଜ୍ କରୁଛନ୍ତି। ବସିଲା ପରେ ପ୍ରଭୁପାଦ ବୁଲିଲେ, ପ୍ରଭୁପାଦ କେବଳ ନାରୀଙ୍କର ଚରିତ୍ର ବିଷୟରେ କହିଲେ, ଓମେନ୍ ନେଚର ଉପରେ କହିଲେ। ମହାରାଜ ମହାରାଜ କହିଲା ମୁଁ ତ ବ୍ରହ୍ମଚାରୀ, ମୋତେ ଓମେନ୍ ନେଚର ଉପରେ କାହିଁ କହୁଛନ୍ତି। ଲାଷ୍ଟ ଇଏ ପ୍ରଭୁପାଦ କହିଲେ ମହାରାଜ, କେବେ ବି ତୁମେ ଗୃହସ୍ଥ ହବନି, ଆଶ୍ରମକୁ ଯିବନି, ସବୁବେଳେ ତୁମେ ଚେଷ୍ଟା କର ସନ୍ନ୍ୟାସ। ଫ୍ୟାମିଲି ଲାଇଫ୍ ବଡ ଟ୍ରବୁଲ, ଟ୍ରବୁଲ ସମ୍। ମହାରାଜ କହିଲେ ମୁଁ ଭୁଗେଲେ ବସିଥିଲି, ମାନେ ପ୍ରଭୁପାଦ ତ ଅଲଗା ବିଷୟ କିଛି ଇନଷ୍ଟିଚ୍ୟୁସନ ବିଷୟରେ କହିବେ, କିନ୍ତୁ ପର୍ସନାଲି ମୋ ବିଷୟରେ କହିଦେଲେ। ତେଣୁ ମୋର କହିବାର ତାତ୍ପର୍ଯ୍ୟ, ସେମାନେ ଏଇଥିପାଇଁ ଧନ୍ୟାତି ଧନ୍ୟ, ଶାସ୍ତ୍ର ଦୃଷ୍ଟିରେ ପୁଅ ଭଲ କି ଖରାପ ସେଇଟା ବାପ ଜାଣେ, ସମାଜର ଲୋକ ଜାଣନ୍ତି, ଆମେ କହିପାରିବାନି। ବାପ ଜାଣିଛି ମୋ ପୁଅଟା ଭଲ କି ଖରାପ, ସେ କାହାର ପୁଅ, ବାପାର ପୁଅ ନା, ବାପା ତାଙ୍କୁ କେଉଁ ଦୃଷ୍ଟିରେ ଦେଖୁଛି ସେଟା, ଶିଶୁକୁ ଗୁରୁ କେଉଁ ଦୃଷ୍ଟିରେ ଦେଖନ୍ତି ସେଟା ଗୁରୁ ଜାଣନ୍ତି। ଆମେ କେବେ ହେଲେ ସାଧୁମାନଙ୍କୁ ଡିସନର କରିପାରିବାନି, ସେ ଜଣେ ଶୁଦ୍ଧ ଭକ୍ତଙ୍କର। ପ୍ରଭୁପାଦଙ୍କ ଶିଷ୍ୟମାନେ ସର୍ବଦା, ମୁଁ ଏଇ ଜେନେରେସନକୁ ବୁଲି ବୁଲି ଦେଖିକି ମୁଁ ସବୁବେଳେ ସର୍ବଦା ପାଦ ତଳେ ପଡ଼ିଯାଉଛି ମୁଁ, ସେମାନେ କିଭଳି ଏଇ ଜେନେରେସନ ଲୋକମାନଙ୍କୁ ଦୀକ୍ଷା ଦେଉଛନ୍ତି, ଏତେ କଷ୍ଟ ସହିକି ଜୀବନ, ଏତେ ଚ୍ୟାଲେଞ୍ଜିଂ ମୁଁ, କିନ୍ତୁ ସେମାନେ କିଛି କେବଳ ଚିନ୍ତା କରୁଛନ୍ତି ଆମ ଗୁରୁଦେବଙ୍କ ଇନଷ୍ଟିଚ୍ୟୁସନ ରହୁ, କିଛି ଦେଖୁନାହାନ୍ତି, ନାଇଁ ଆମ ଗୁରୁଦେବଙ୍କ ସଂସ୍ଥା ରହୁ, ପ୍ରଚାର ହଉ, ପ୍ରଭୁପାଦଙ୍କର ରହୁ, କିନ୍ତୁ ସବୁବେଳେ ସେମାନେ ପୂଜ୍ୟ ହେଇକି ରହିବେ, କାରଣ ସେମାନେ ଜଣେ ଭଗବାନଙ୍କର ଅବତାରଙ୍କୁ ଦର୍ଶନ, ସତ୍ୟାବେଶ ଅବତାର ଗୁରୁଦେବ କୁହନ୍ତି, ସତ୍ୟାବେଶ ଅବତାର ଗୁରୁଦେବ ସହିତ ଏଇଟା ମୋର ତୀର୍ଥ ଗୁରୁଦେବ, ଏଇଠି ଏଇଠି ବାଡ଼ି ମାରିକି କୁହନ୍ତି, ଏଇ ଯୋଉ ଏଇ ଯୋଉ ଏଇ ଯୋଉ ହେଇଛି ଆମର ସମାଧି, ସେଇଠି ହିଁ କହିଥିଲି ପ୍ରଭୁପାଦ, ସେଇଠି ହିଁ କହିଥିଲି ଯେତେବେଳେ ଆସିଥିଲେ ପ୍ରଭୁପାଦ, ପ୍ରାୟ ସମୟରେ ପ୍ରଭୁପାଦ ଏଠି ଇଏ କରୁଥିଲେ, ଆଉ ଗୁରୁଦେବ ସେଇଠି ହିଁ କହିଥିଲେ ଯେଉଁଠି ସମାଧି ଗୁରୁଦେବ ନେଇଛି, ଏଇଟା ମୋ ଗୁରୁଦେବ କହିଛି, ଏଇଟା ମୋର ତୀର୍ଥ, କାହିଁକିନା ସେମାନେ ଗୁରୁଙ୍କୁ ସେମିତି ଭଲ ପାଉଥିଲେ, ଇନଷ୍ଟିଚ୍ୟୁସନ ସେମିତି ଭଲ ପାଉଥିଲେ, ସେଥିପାଇଁ ଗୁରୁଦେବ କହିଥିଲେ ଡୋଣ୍ଟ ଲେଟ୍ ଇସ୍ କନ୍, ଦେର୍ ଇଜ୍ ନୋ ନିଡ୍ ଟୁ ଗୋ ଆଉଟସାଇଡ୍ ଫର୍ ହାର୍ ଟିଚିଂସ, ଏଭ୍ରିଥିଙ୍ଗ ଇଜ୍ ଇନ୍ ଇସ୍ କନ୍, ଆଇ ଆମ୍ ଟୁ ଷ୍ଟପ୍ ଦେୟାର ମାଉଥ୍, ଦୋଜ୍ ଆର୍ ସେଇଂ ପ୍ରଭୁପାଦ ସେଡ୍ ABCD, ଏଭ୍ରିଥିଙ୍ଗ ଇଜ୍ ଇନ୍ ପ୍ରଭୁପାଦ ବୁକ୍ସ। ଆମେ ପ୍ରଭୁପାଦଙ୍କୁ ଭଲ ପାଇବା ଯଦି ତାଙ୍କ ଶିଶୁକୁ ଭଲ ପାଇବା, ଏତିକି ମନେ ରଖ, କେବେ ବି ପ୍ରଭୁପାଦଙ୍କର କୌଣସି ଶିଶୁକୁ ଡିସରେସପେକ୍ଟ କର ନା, ସେମାନେ ଆମଠାରୁ ଶହ ଶହ ଗୁଣରେ ମହାନ୍। ଆମେ ଶାସ୍ତ୍ର ଜାଣିପାରେ, ସବୁକିଛି ଜାଣିପାରେ, କିନ୍ତୁ ମନେ ରଖ ସେମାନେ ଜଣେ ଶୁଦ୍ଧ ଭକ୍ତଙ୍କର କୃପା ପାଇଛନ୍ତି, ଆଉ ତାଙ୍କ ପାଇଁ ଜୀବନଟା ଦେଇଛନ୍ତି, ଜୀବନଟା ଆଜି ପର୍ଯ୍ୟନ୍ତ ଦେଉଛନ୍ତି। ତେଣୁ ମହାରାଜଙ୍କର ବହୁତ ଗୁଣ ରହିଛନ୍ତି, ଆଉ ସେ ଯେଭଳି ଭାବରେ ଏ ଜଗତରୁ ଯାଇଛନ୍ତି, ସମ୍ପୂର୍ଣ୍ଣ ତାଙ୍କର ଯେମିତି ପ୍ରଭୁପାଦ ଆହ୍ୱାନ କରୁଛନ୍ତି। ଲାଷ୍ଟରେ ମହାରାଜ ମନା କରିଥିଲେ ନା, ମୁଁ ଅକ୍ସିଜେନ୍ ନେବିନି, ମୁଁ ଚାଣ୍ଟିଂ କରିବା ପାଇଁ ଚାହୁଁଛି, ସ୍ୱର ଛାଡ଼ିବା ପାଇଁ ଚାହୁଁଛି, ଆମେରିକାରେ ବି କହିବି। ଡକ୍ଟର ଫୋର୍ସ କରିକଲେ, ନାଇଁ 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 ନାଇଁ, ଏଇଟା ରିସ୍କ ଜିନିଷ, ଆପଣ ଆସନ୍ତୁ। ମହାରାଜ କହିଲେ, ନାଇଁ ନାଇଁ, ମୁଁ ଚାଣ୍ଟିଂ କରିବି। ସେ ଫଟୋଟା ଆପଣ ପାଇଛନ୍ତି କି ନାଇଁ ମୁଁ ଜାଣିନି, ମୁଁ ସେ ଫଟୋ ମୁଁ ନିଜେ ପାଇଥିଲି, ମୋତେ ଜଣେ ମେସେଜ୍ ପଠାଉଥିଲା ସବୁବେଳେ ପିଲା। ମହାରାଜ କହିଲେ, ମୁଁ ଚାଣ୍ଟିଂ କରିବି, ସ୍ୱର ଛାଡ଼ିଦେବି। ତେଣୁ ଆମେ ସବୁବେଳେ ପ୍ରଭୁପାଦଙ୍କର ଶିଷ୍ୟମାନଙ୍କର କୃପା ଭିକ୍ଷା କରିବା, କାରଣ ସେମାନେ ଜଣେ ଭଗବାନଙ୍କର ସତ୍ୟାବେଶ ଅବତାର, ତାଙ୍କର କୃପା ପାଇଛନ୍ତି, ଆଉ ତାଙ୍କର ପଦାଙ୍କ ଅନୁସରଣ କରିବା। ସେ ଯେଉଁ ମନ୍ଦିର କରିଛନ୍ତି, ତାଙ୍କର ଆମେ ଶିଷ୍ୟ ହେଇଛେ, ତାଙ୍କ ଆଦର୍ଶରେ ଚାଲିବା, ପ୍ରଭୁପାଦଙ୍କୁ ଭଲ ପାଇବା, ତାଙ୍କର ଶିଷ୍ୟମାନଙ୍କୁ ଭଲ ପାଇବା, ଏଇଟା ହେଉଛି ଆମର ବଳ। ମୁଁ ଏତିକି କହି କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ। ଜୟ ପୂଜ୍ୟପାଦ ଭକ୍ତିଚାରୀ ସ୍ୱାମୀ ମହାରାଜ କି ଜୟ। ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ। ଶ୍ରୀଲ ଗୁରୁଦେବ କି ଜୟ। ସମ୍ବେଦ ଭକ୍ତ ବୃନ୍ଦ କି ଜୟ। ନିତାଇ ଗୋ ପ୍ରମାନନ୍ଦେ। ହରି ହରି ବୋଲ। ହରେ କୃଷ୍ଣ।